नमो भगवते वासुदेवाय। श्रीमद् भगवत गीतार प्रथम अध्याय अर्जुन विषाद जुगर मैंने श्रवण करुले दुर्योधन कि भयाल हो भयभीत हो गुरु निकट को जाती भय तर केवल दुई जन महान पुरुष थे दुर्योधन पक्ष रे विजय तांका हाथ थिला किंतु आशीर्वाद पांडव हाथ थिला अर्थात पितामह भीष्मंकर आशीर्वाद थिला अर्जुन द्रोणाचार्य आशीर्वाद थिला दृष्टद्युम्न ना दृष्टद्युम्न 18 दिन महाभारत युद्ध रे एकाकी सेनापति पद संभालिबा संभव नुहे से गुरुवर्गर गुरुंगर कृपा रे बलिया नहीं दुई जन ये महाभारत एभली एक प्रसंग जेउटी भगवान तांकु एभली एक युद्धर आयोजन करिसंती भक्त सेठी देखुचंती भगवानंकर केते बड़ शक्ति रहिछि पितामह भीष्म जानती जे अर्जुन होचंती मोर प्रिय आ भगवान कृष्णंकर प्रिय जानती आ भगवान कृष्णंकर आशीर्वाद तांको पर अछि सी भी भल पाती कि पुणी भी युद्ध करने को पड़ो अर्जुन सहित अर्जुन द्वारा ही से निहत है द्रोणाचार्य अति प्रिय शिष्य किए द्रोणाचार्य अर्जुन भी शिष्य प्रिय शिष्य दृष्टद्युम्न दृष्टद्युम्न ये संवाद भल भाव द्रोणाचार्य जाते दृष्टद्युम्न हाथ में ही मोर मरण हम आस्ता ही है ତାଙ୍କୁ ସମସ୍ତ ଅସ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ ମୃତ୍ୟୁବରଣ ତାର ତାଙ୍କ ହାତରେ ହିଁ ହେଲା ଦୁର୍ଯ୍ୟୋଧନ ଯେହେତୁ କୁଟିଳ ସ୍ୱଭାବର ଗତକାଲି ପ୍ରସଙ୍ଗ ସେ କଥା ପଡ଼ିଥିଲା ଜଗତ ତ ଜଗତକୁ ଏମିତି ଭଗବାନ ସୃଷ୍ଟି କରିଛନ୍ତି ଏଠି ଜଣେ ଗୁରୁଦେବ କୁହନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ କୁହନ୍ତି ଜଣେ ଶାନ୍ତପ୍ରିୟ ଲୋକଙ୍କର ଜାଗା ନୁହେଁ ଏ ସ୍ଥାନକୁ କେବଳ ଅପରାଧୀମାନେ ଆସନ୍ତି ନା ଆମେ କିଛି ଅପରାଧ କରିଛେ ବୋଲି ଜାଗାକୁ ଆସିଛି ଏଠି ତୁମେ ଆମେ କହିବା ଯେ ମୁଁ ଏଠି ଶାନ୍ତିରେ ରହିବି ଶାନ୍ତି କେବେ ଏଠି ଶାନ୍ତପ୍ରିୟ ଲୋକମାନଙ୍କର ଜାଗାଟା ନୁହେଁ ସେଥିପାଇଁ ସେମାନେ ଭଗବାନଙ୍କର ଭକ୍ତି କରିକି ପ୍ରାର୍ଥନା କରି କେମିତି ଭଗବାନ ପାଖକୁ ହିଁ ଯିବେ ଏ ଜଗତରେ ଆମେ କେବେ ଶାନ୍ତିରେ ରହିପାରିବାନି ଆଉ ସବୁଠୁ ବଡ଼ ବାଧକ ଆମର କ'ଣ ଦୁଇଟା ଗୋଟେ ବଡ଼ ବାଧକ ହେଇଯାଏ ଭକ୍ତିରେ ଗୋଟେ ହେଲେ ଆମର ପାରିପାର୍ଶ୍ୱରେ ସବୁବେଳେ ଏନଭିୟସ୍ ପର୍ସନ୍ କ'ଣ କୁହାଯିବ ମାଶ୍ଚର୍ଯ୍ୟ ପରାୟଣ ବ୍ୟକ୍ତିମାନେ ରହିବେ ଯେହେତୁ ଆମେ ମନ ଇନ୍ଦ୍ରିୟ ନେଇକି ବଞ୍ଚୁଛେ ଯାହାକୁ ଆମେ ଓଡ଼ିଆରେ କୁହାଯାଏ ଆମର ଭଲ ଦେଖିକି ସହି ନପାରିବା ଲୋକମାନେ ଜଗତରେ ରହିବେ ସେଗୁଡ଼ା ତୁମେ ସେଗୁଡ଼ାକ ଆମକୁ ଦେଖିଲା ମାତ୍ରେ ଯେହେତୁ ଆମର ବି ପ୍ରାକୃତ ମନ ଅଛି ଆମେ ତା ଦ୍ୱାରା ବେଶୀ ପ୍ରଭାବିତ ହେବା ଯେମିତି ପାଣ୍ଡବ ମାନେ ପାଣ୍ଡବ ମାନଙ୍କର ପାଞ୍ଚ ଭାଇ ଭିତରେ ଦୁର୍ଯ୍ୟୋଧନର କାର୍ଯ୍ୟକଳାପରେ ଅର୍ଜୁନ ସବୁଠୁ ଅଧିକ ପ୍ରଭାବିତ ହେଉଥିଲେ ଭୀମସେନ ତା ତଳକୁ କମ୍ ପ୍ରଭାବିତ ହେଉଥିଲେ ଅର୍ଜୁନ କି ଯୁଧିଷ୍ଠିର ବିଲକୁଲ ପ୍ରଭାବିତ ହେଉନଥିଲେ ଏଇଟା ହେଉଛି ମହାନତା ଏ ଜଗତକୁ ଭଗବାନ ଏମିତି ତିଆରି କରିଛନ୍ତି ଏ ଜଗତକୁ ଆସିଲା ମାନେ ତୁମକୁ ଦୋଷ ଦେଖିବାକୁ ଗୋଟିଏ ହେଲା ମାଶ୍ଚର୍ଯ୍ୟ ପରାୟଣ ଲୋକମାନଙ୍କ ଭିତରେ ଆମକୁ ରହିବାକୁ ପଡ଼ିବ କେଉଁଠିକି ତୁମେ ଯାଅ କିଛି ଲୋକ ତୁମ ପଛରେ ଲାଗିବେ ସେ ଭଲ ପାଇବେନି ସେ ତୁମର ନିୟରର ହୁଅନ୍ତୁ ଇଂଲିଶରେ ଯାହା କୁହାଯାଏ ନିୟରର ହେଇପାରନ୍ତି ଡିୟରର ବି ହେଇପାରନ୍ତି ଅତି ପ୍ରିୟ ହେଇଥିବେ କିନ୍ତୁ ସେ ତୁମକୁ ଆଶ୍ଚର୍ଯ୍ୟ କେହି ଜଗତରେ ଚାହାନ୍ତିନି ଆଉ ଜଣେ ଭଲରେ ରହୁ ଏ ଜଗତକୁ ଏମିତି ଭଗବାନ ତିଆରି କରିଛନ୍ତି ମାୟା ଶକ୍ତି ଏମିତି ତିଆରି କରି ଭଗବାନଙ୍କ ନାଁ ଧନ୍ୟବାଦ ଥାନ୍ତି ମାୟା ଶକ୍ତିର ଆମେ ଯେଉଁ ଭାବୁଛେ ମୁଁ ଇଣ୍ଡିପେଣ୍ଡେଣ୍ଟଲି ରହିବି ସୁଖରେ ରହିବି ଏଇଟା ସମ୍ଭବ ହେବନି କେହି କେହି ଚାହାନ୍ତିନି ଅନ୍ୟ ଜଣେ ମୋଠୁ ଅଧିକା ସୁଖୀ ହେଉ ଏକ ଆଉ ଦ୍ୱିତୀୟ ଗୋଟିଏ ଜିନିଷ ରହିଛି ଏଠି ଏମିତି ମାୟାର କୋଣରେ ଦୋଷ ସବୁ ଭରି ହେଇକି ରହିଛି ଯେ ଯେମିତି ଗୋଟେ ପଶୁପକ୍ଷୀ କଥା ଦେଖ ଯେ ପଶୁପକ୍ଷୀମାନେ ସକାଳୁ ଉଠୁଛନ୍ତି ବଗତାର ସକାଳୁ ଉଠି ଚାଲି ଆସୁଛି ବିଲକୁ ଯିଏ ଯାହା ଜାଗାରେ ସକାଳୁ ଉଠୁଛନ୍ତି ସେ କାହାର ଦୋଷ ଦେଖୁନାହାନ୍ତି ମୋତେ ପଶୁ ଗୋଟେ ଚିନ୍ତା କରି ଦେଖା ଇଏ ମଣିଷଠୁ ବି ଭଲ ଶାନ୍ତିରେ ଅଛନ୍ତି କେବଳ ମନୁଷ୍ୟ ଯଦି ଭଜନ କରୁଛି ତ ଟିକେ ଭଲ ନହେଲେ ତ ବେଟର ସେମାନଙ୍କ ଜନ୍ମ କ'ଣ ଅଧିକ ଅଧିକ କ'ଣ ମନୁଷ୍ୟ ଜନ୍ମର ଲାଭ ଅଛି କେବଳ ଈର୍ଷା ଦ୍ୱେଷ ପୁଣି ଗୋଟେ ଶରୀର ପାଇବ ସେମାନଙ୍କର ଏତେ କାହା ପ୍ରତି ଈର୍ଷା ନାହିଁ, ଦ୍ୱେଷ ନାହିଁ, ତାଙ୍କ ଭିତରେ ଯାହା ସିଏ ତାଙ୍କର ଗ୍ରୁପ୍ସ ଅଛି, ନାହିଁ ଯେ ରାଗ କାମ କ୍ରୋଧ ଏସବୁ ନାହିଁ, ସେମିତି ନୁହେଁ, ଏ ସେମାନେ ଏତେ ପ୍ରଭାବିତ ହଉନାହାନ୍ତି ମନୁଷ୍ୟ ଭଳି। ଆଉ ଅନୁଭବ କରିବାର ଶକ୍ତିଟା ମନୁଷ୍ୟର ଯେହେତୁ ବେଶୀ ରହିଛି, ସେ ବେଶୀ କଷ୍ଟ ପାଉଛି ଅନୁଭବ କରିବାର ଶକ୍ତି। ଆମର ଯେଉଁ ବୁଦ୍ଧିଟା ଇଣ୍ଟେଲିଜେଣ୍ଟ ଆମର ଅଛି ନା, ଫିଲିଙ୍ଗସ୍ ଯାହା କହନ୍ତି, ୱିଲିଂ ଫିଲିଙ୍ଗ ଡିଜାୟାର, ଏଇଟା ଆମର ଆମ ପାଖରେ ଅଛି। ମନୁଷ୍ୟ କୌଣସି ହିସାବରେ ତାକୁ ଏମିତି ଟ୍ରାପ୍ କରି ରଖାଯାଇଛି, ସେ କୌଣସି ହିସାବରେ ଗୋଟେ ଯନ୍ତାରେ ଯେମିତି ରଖାଯାଏ, ଯନ୍ତାରେ ଗୋଟେ ଲୋକକୁ ରଖିଦେଲା ପରେ ବା ଗୋଟେ ଯନ୍ତାରେ ଗୋଟେ ବାଘକୁ ରଖିଦେଲା ପରେ ସେ କେତେ ଶକ୍ତିଶାଳୀ ହେଲା, କ'ଣ କରିପାରିବ? ତାର ଆହାର ବି କିଛି କରିପାରିବନି, ତାର ଆହାରଟା ଡିପେଣ୍ଡ କରିବ ତାକୁ ଯିଏ ଯନ୍ତାରେ ରଖି ତ ଖାଇବାକୁ ଦେଲେ ଖାଇବ ନହେଲେ ନାହିଁ। ଗୋଟେ ମଣିଷକୁ ଯନ୍ତା ଭିତରେ ରଖିଦିଆହେଇଛି, ତାକୁ ଗୋଟେ ଏମିତି କର୍ମଫଳ କର୍ମଫଳ ହିସାବରେ ତାକୁ ଗୋଟେ ବାନ୍ଧି ଦିଆହେଇଛି, ଏତିକି ଏତିକି ବାଟ ସେ ଯିବ, ଏମିତି ଯିବ, ସେମିତି ଯିବ, ଏଇଭଳି ଜିନିଷ ତାକୁ ସ୍ତ୍ରୀ ମିଳିବ, ପୁତ୍ର ମିଳିବ, କନ୍ୟା ମିଳିବ, ଜନ୍ମ ହବ, ପରିବେଶ ମିଳିବ, ସବୁ ଜିନିଷ ତାକୁ ଗୋଟେ ରଖାଯାଇଛି ଟ୍ରାପ୍ ଭିତରେ। ପୁଣି ବି ମନୁଷ୍ୟ ବୁଝିପାରିବନି, ଜଣେ ପରମାର୍ଥ ପଥକୁ ଆସିଲେ ବି ସେ ବୁଝିପାରିବନି, ସେ ସବୁବେଳେ ଭାବେ ଇଏ ମୋତେ ବାଧା ସୃଷ୍ଟି କରୁଛି, ଇଏ ମୋତେ ପ୍ରୋବ୍ଲେମ୍ ତିଆରି କରୁଛି, ଇଏ ମୋର ଏମିତି ହେଉଛି, ମୋର ସେମିତି ହେଉଛି। ନାଇଁ 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 ନାଇଁ, ପରମାର୍ଥ ପଥରେ ଜଣେ ବହୁତ ଯେତେବେଳେ ଶରଣାଗତ ହେଇଯିବ, ଭଗବାନଙ୍କର ବହୁତ ଭଜନ ସାଧନ କରିକି ପ୍ରିୟ ହେଇଯିବ, ସେ ତତ୍ତ୍ୱ ତା ପାଖରେ ପରିସ୍ପୃଷ୍ଟ ହବ, ମାନେ ଏ ଜଗତର ମୋର ନୁହେଁ, ଏଠି ରହିବାର ସ୍ଥାନ ନୁହେଁ, ତେଣୁ ଏ ଜଗତର କାର୍ଯ୍ୟକଳାପ ସହିତ ମୋର କ'ଣ ଏତେ ପ୍ରଭାବିତ ହେବାର କ'ଣ ଆବଶ୍ୟକ ରହିଛି, ଏଠି କେବଳ ଗୋଟେ ଆଡ଼ଜଷ୍ଟମେଣ୍ଟ କରାହେବ କିଛି ଦିନ ପାଇଁ। ସ୍ତ୍ରୀ ପୁତ୍ର ଆପ୍ତ ସଙ୍ଗମମ ସଙ୍ଗମମ ପାର୍ଥ ସଙ୍ଗମମ ଅନୁଦେୟ ବିୟନ୍ତି ଏନ୍ତେ ସ୍ୱପ୍ନ ନିଦ୍ରା ଅନୁକ ଯଥା, ପୂର୍ବରୁ କିଛି ଦିନ ତଳେ ଏ ଶ୍ଳୋକ କହିଥିଲି, ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ସ୍ୱପ୍ନ ନିଦ୍ରା ଅନୁକ, ନିଦ୍ରାର ଅନୁକ ଲୋକ ଯିଏ ନିଦା ଯାଇଛି ସେ ଗୋଟେ ସ୍ୱପ୍ନ ଦେଖୁଛି, ସେ ସ୍ୱପ୍ନର କିଛି ବାସ୍ତବିକତା ନାହିଁ, ନିଦ ଭାଙ୍ଗିଗଲା ମାତ୍ରେ ସେ ସ୍ୱପ୍ନର କୌଣସି ବାସ୍ତବିକତା ନାହିଁ, ଏ ସଂସାରର କୌଣସି ବାସ୍ତବିକତା ନାହିଁ। ଏଇଟା ସବୁଆଡ଼େ କହି ହେବନି, ବାହାର ଲୋକ ବି କିଛି କହି ହେବନି, ଏ ଡିଷ୍ଟର୍ବ ହେଇଯିବ ଶୁଣିଲା ମାନେ। ଏର ଗୋଟେ କ'ଣ ସ୍ୱପ୍ନରେ ଯାହା ଦେଖିଲ ସେ ଆନନ୍ଦଟା କ'ଣ ଅଛି, ସ୍ୱପ୍ନର ଆନନ୍ଦଟା କେତେ ସମୟ, ଯେତେ ପର୍ଯ୍ୟନ୍ତ ସ୍ୱପ୍ନରେ ତୁମେ ରହିଛ, ସ୍ୱପ୍ନ ଭାଙ୍ଗିଗଲେ ବି ସରିଲା, ତାପରେ ସ୍ୱପ୍ନ ଭାଙ୍ଗିଗଲା ପରେ ବି ନିଦ ହୁଏ କି ନାହିଁ, ସ୍ୱପ୍ନ ଭାଙ୍ଗିଗଲା ପରେ ବି ନିଦ ହେଇଯାଏ, ସେ ସ୍ୱପ୍ନଟା ସେ ନିଦରେ ବି ଆଉ ସ୍ୱପ୍ନ ସୁଖଟା ଆଉ ନିଦରେ ବି ମିଳିବନି, ଆଉ ଜାଗ୍ରତ ହେଇଗଲେ କଥା କ'ଣ କହିବା, ସ୍ୱପ୍ନଟା ଦିନରେ ଲୋକ କୁହନ୍ତି କ'ଣ ଦିବା ସ୍ୱପ୍ନ ଦେଖୁଛୁ କି, ରାତି ସ୍ୱପ୍ନ କେତେବେଳେ କେତେବେଳେ ସତ୍ୟ ହୁଏ, ଦିବା ସ୍ୱପ୍ନ ବିଲକୁଲ ସତ୍ୟ ନୁହେଁ, କୁହନ୍ତି ଦିବା ସ୍ୱପ୍ନ ଦେଖୁଛୁ କି, କାରଣ ଦିନରେ ସ୍ୱପ୍ନ ଦେଖିବାଟା ସମ୍ଭବ ନୁହେଁ, ଯଦି ବି ଦିନରେ କିଏ ସ୍ୱପ୍ନ ଦେଖୁଛି ସେଟା ସତ୍ୟ ନୁହେଁ, ଆଉ ସ୍ୱପ୍ନଟା ଯେ ସତ ହବ, କ'ଣ ଛୁଆଟି ଗୋଟେ ଫିଲ୍ମ ଗୋଟେ ଥିଲା ନା କ'ଣ, ହଁ ସ୍ୱପ୍ନ କ'ଣ ଗୋଟେ ସତ ଗୋଟେ କ'ଣ ବି ଥିଲା ଗୋଟେ, ଆଉ ମୋର ମନେ ପଡ଼ୁଛି, ହଁ ଗପ ହେଲେ ବି ସ୍ୱପ୍ନ କ'ଣ ଗୋଟେ ଥିଲା ମୋର ଗୋଟେ ମନେ ପଡ଼ୁଛି, ସେଗୁଡ଼ା ସତ୍ୟ କେବେ ହୁଏ ନା, କେବଳ ଭଗବତ ସମ୍ବନ୍ଧୀୟ କିଛି ଜିନିଷ ସତ୍ୟ ହୁଏ, ଆଉ ସ୍ୱପ୍ନରେ ବି ସ୍ୱପ୍ନ ନାହିଁ ବୋଲେ କିଛି ମନା କରାହେଇପାରିବନି। ରାମାୟଣରେ ମହାଭାରତରେ ବହୁତ ଯେମିତି ଦଶରଥ ମହାରାଜ ସ୍ୱର ଛାଡ଼ିବା ପୂର୍ବରୁ ଜାଣିଦେଉଥିଲେ, ଭରତ ମହାରାଜ ଜାଣିଦେଉଥିଲେ ଯେ ମୋ ବାପାଙ୍କର କିଛି ଅଘଟଣ ହବ, ସ୍ୱପ୍ନ କିଛି ବାସ୍ତବତା ରହିଛି, ସ୍ୱପ୍ନର ନାହିଁ ବୋଲି କିଛି କହିହେବନି, କିନ୍ତୁ ସ୍ୱପ୍ନ ସୁଖର ବାସ୍ତବତା କିଛି ନାହିଁ, ଏ ସାଂସାରିକ ସ୍ୱପ୍ନର ସୁଖ, ମୋ ପୁଅ ଆଗେ ସଫସର ହେଇଯିବ, ମୋ ଝିଅ ଏମିତି ବିବାହ ହେଇଯିବ, ବା ମୁଁ ଏମିତି ଗୋଟେ ରାଜାକୁ ବାହା ହେଇଛି, ମୋର ଏମିତି ଗୋଟେ ରାଜା ହେଇଯାଇଛି, ୟାର କିଛି ବାସ୍ତବିକତା ନାହିଁ, ସେଟା ସ୍ୱପ୍ନର ସୁଖ। ଆଉ ଏ ସଂସାରଟା ଏଭଳି, ଏ ତ ପୁରା ହାରେ ଟପିକ, ଏଇଟା ଆଜିକାଲି କହିଲେ ଗୋଟେ ନୂଆ ଭକ୍ତ ଡିଷ୍ଟର୍ବ ହେଇଯିବ। ସ୍ତ୍ରୀ ପୁତ୍ର ଆପ୍ତ ସଙ୍ଗମମ, ସ୍ତ୍ରୀ ପୁତ୍ର ଆପ୍ତ ମାନେ ପରିଜନ, ଏମାନଙ୍କ ସହିତ ସଙ୍ଗମମ, ସଙ୍ଗମମ ଅର୍ଥ ବାସ, ସଙ୍ଗମମ ପାନ୍ଥ ସଙ୍ଗମ, ପାନ୍ଥ ଶାଳାର ବାସ, ପାନ୍ଥଶାଳା କେତେ ଦିନ ରୁହାଯିବ, ପାନ୍ଥଶାଳାରେ ପୁରା ବାବୁଲେ ଆଉ ଏଣିକି ସାଇଡ଼କୁ ବସ, ମ ସାଇଡ ନ ବସିଲେ ତୁମେ ନ ଦେଖିଲେ ତୁମେ ଜାଣିବ, ପାନ୍ଥଶାଳା ଜାଣିଛ ବୁଝି, ପାନ୍ଥଶାଳା କୋଉଟା, ଧର୍ମଶାଳା, ଧର୍ମଶାଳା କେତେ ଦିନ ରହିବ, ମନ ଅଛି ନାହିଁ ବାବା ତୁମେ ଧର୍ମଶାଳା କିଛି ତ ଜାଣିନ, ଆଉ ମୁଁ ଯାଇଥିଲି ହରିଦ୍ୱାର, ମୁଁ କହିଲି ଆଉ କୁଆଡ଼େ ବୁଲି ବୁଲି କୁଆଡ଼େ 10ଟା ଧର୍ମଶାଳା ବୁଲିଲି, କୁଆଡ଼େ କୌଣସି ଧର୍ମଶାଳା କିଏ ରଖିଲେନି, ସବୁ ବୁକିଂ ହେଇଛି। ଗୋଟିଏ ଗଲାବେଳକୁ ସେ ଗୋଟିଏ ଲୋକଟେ ଥିଲେ, ମୁଁ ତାକୁ ମୁଁ ଦେଖିକି ମୁଁ ବୁଲି ବୁଲି ଆଉ ତ କିଛି ଖାଇନି ପୁରା। ମୁଁ ଜୟପୁର ସେଠୁ ଯାଇଥିଲି, ମୋର ଇଚ୍ଛା ଥିଲା ଥରେ ଦେଖିବି ହରିଦ୍ୱାର ଧର୍ମଶାଳାରେ ରହିଲି। ମୁଁ କହିଲି ମୋତେ ଟିକେ ଗୋଟେ ଲାଟ୍ରିନ୍ ଆଟାଚ୍ ବାଥରୁମ୍ ଥିବ, ସେ ଯାହା ଅପରିଷ୍କାର ସେ କିଛି ଧର୍ମଶାଳା ଆଉ କହିଲେ। କିନ୍ତୁ ଆମର ନିୟମ ଅଛି। କ'ଣ ନିୟମ? ମୁଁ 3 ଦିନରୁ ଅଧିକା ରହିପାରିବନି। ମୁଁ କହିଲି ଠିକ୍ ଅଛି, ଲୋକ ସାଙ୍ଗରେ ବନ୍ଧ କରିବାକୁ ପଡ଼ିବ। ମୋତେ ମୋତେ 3 ଦିନ 4 ଦିନ ପରେ ମୋତେ ବୃନ୍ଦାବନ ଆସିବାର ଅଛି, ତା ପୂର୍ବରୁ ବୃନ୍ଦାବନ ଆସିଲେ ମୋତେ ରୁମ୍ ମିଳିବନି। ମୋତେ କିନ୍ତୁ 4 ଦିନ ରହିବାର ଅଛି, 5ମ ଦିନ ମୁଁ ଆସିବି। 3 ଦିନ 2 ଦିନ ପରେ ତାକୁ ତା ଗଲି ଆଇଲି, ତା ସାଙ୍ଗରେ ଭଲ ବ୍ୟବହାର କଲି। ମୁଁ କହିଲି ଆଜ୍ଞା ଆଉ ଗୋଟେ ଦିନ ରହିବି। କହିଲି ଠିକ୍ ଅଛି, କାହିଁକି ଆମର ନିୟମ ହେଉଛି 3 ଦିନ ଧର୍ମଶାଳାରେ। 3 ଦିନ ରଖା ହବ, 3 ଦିନ ପରେ ତୁମକୁ ବାହାର କରି ଦିଆ ହବ। ଏ ସଂସାରଟା ସେ ପାନ୍ଥ ସଙ୍ଗମ ଆଉ କାଳେ ତ ବେଳ ସରିଯିବ, ତଣ୍ଟିଆ ଗୋଟେ କୁହନ୍ତୁ ତଣ୍ଟିଆ ତଣ୍ଟିଆ ମରି ବାହାର କରିଦେଲ ଆମ ଜାଗାରେ କାମ କହୁଛ? ଏ ଲୋକ ପଶିଲା ତ ତଣ୍ଟିଆ ମରି ବାହାର କରେ କୁହନ୍ତିନି ଲୋକ ତଣ୍ଟି ତଣ୍ଟିଆ ମରିବ ମାନେ କ'ଣ ଗଳାକୁ ଧୋଇଲା ଆଉ ତା ଧୋଇନି ଛା ବାହାର। ଯିଏ ବଡ଼ ବଳବାନ ହେଇଛି କ'ଣ ଗଳାକୁ ଧରିପାରିବ? କାଳ ସେଭଳିଆ ଆମେ ଧରିକି ବାହାର କରିଦେବ, ଯା ବାପା ତାର ସମୟ ହେଇଗଲା। ଅନୁଦୟ ବିୟନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗଜତା, ତା ପାଇଁ ବ୍ୟସ୍ତ ହେବା ଦରକାର ନାହିଁ। ଆମେ ଯେଉଁ ବ୍ୟସ୍ତ ହେଉଛେ ସ୍ତ୍ରୀ ପୁତ୍ର କନ୍ୟା, ଇଏ ହେଉଛି ହାର ଟପିକ, କିନ୍ତୁ ଏଇଟା ଶୁଣିକି ସାଙ୍ଗେ ସାଙ୍ଗେ ଜଣେ କହିଦେବ ଯେ ମୋର ଆଉ କିଛି ଦରକାର ନାହିଁ, ନା ଏଟା ପାରିବନି। ସିଏ କିଏ କରିପାରିବ? ଯାହାର ପରମାର୍ଥରେ ପରମାର୍ଥରେ ସ୍ଥିର ହେଇଯାଇଛି, ଯେ ଆତ୍ମଧର୍ମରେ ସ୍ଥିର ହେଇଯାଇଛି, ଯାହାର କାମନା ବାସନା ନାହିଁ, ଯାହାର ଭୋଗ ବାସନା ନାହିଁ, ଯିଏ ସମର୍ପିତ ଆତ୍ମା ହେଇଯାଇଛି, ସେ କେବଳ ଏଇ ଟପିକ ଉପରେ ଯାଇପାରିବ। ଆମେ ଶୁଣିଦେଇକି ତୁମେ କହିଦେବା ମୋର ସଂସାର କିଏ କିଛି ନାହିଁ, ସମ୍ବନ୍ଧରେ ଜୀବନ ଅଛି ନା? ତୁମେ ଭଗବାନଙ୍କ ସହିତ ଯଦି ପୂର୍ଣ୍ଣ ସମ୍ବନ୍ଧ ସେମିତି ନଥିବ, ପାରିବାରିକ ସମ୍ବନ୍ଧକୁ କାଟିପାରିବ ନାହିଁ, କେବେ କାଟିପାରିବନି। ଏତେ ସହଜ ନୁହେଁ, ମନ ଭିତରେ ରହିବ। ଶରୀର ଆକର୍ଷଣ ଯେତେ ନୁହେଁ, ମାନସିକ ଆକର୍ଷଣଟା ବେଶୀ ଜୀବର। ଶରୀର ଆକର୍ଷଣ ଏତେ ନୁହେଁ, ମାନସିକ ଆକର୍ଷଣଟା ବେଶୀ, କାରଣ ଭଲ ପାଇବାଟା ତାର ଗୁଣଟା ନା। ସେ ଛାଡ଼ିଦେଲା ଆଉ ଜଣକୁ, ସେ ଚେଷ୍ଟା କରି ଆଉ କାହାକୁ ଗୋଟେ ଭଲ ପାଇବ, ଭଲ ପାଇବାଟା ତାର ଧର୍ମ। ଅନୁଦୟ ବିୟନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗଜଥା, ନିଦ୍ରା ଅନୁଗ ସ୍ୱପ୍ନ ଦେଖିଲେ ଯେମିତି, କାରଣ ସେ ଜାଣେ ଏ ସତ୍ୟ ନୁହେଁ, ସେଭଳି ଅନୁଦେୟ ବିୟନ୍ତି ଏତେ, ଏ ସ୍ତ୍ରୀ ପୁତ୍ର ଏତେ, ସ୍ତ୍ରୀ ପୁତ୍ର କନ୍ୟା ଏମାନେ ଅନ୍ୟ ସବୁ ଦେହରେ ମିଳନ୍ତି। ଏଥିରେ କିଛି ବଡ଼, କିନ୍ତୁ ଯଦି ପରମାର୍ଥ ଉପରକୁ ଆମେ ଯିବା, ମହାପ୍ରଭୁଙ୍କ ସବୁ ଭକ୍ତମାନେ କ'ଣ ଥିଲେ? ଗୃହସ୍ଥ ଥିଲେ। ଧ୍ରୁବ ମହାରାଜ କ'ଣ ଥିଲେ? ପ୍ରହ୍ଲାଦ ମହାରାଜ କ'ଣ ଥିଲେ? ପାଣ୍ଡବମାନେ କ'ଣ ଥିଲେ? ବ୍ରହ୍ମଚାରୀ କେବଳ ନାରଦ ଚତୁର୍ସେନ ଗଣ ମାନେ ଯାକୁ ଗଣି ହବ, ଆମେ ପ୍ରାୟ ସମସ୍ତେ ଗୃହସ୍ଥ ଥିଲେ। କିନ୍ତୁ ତାଙ୍କର ଜୀବନ ଗୋଟେ ସାଧାରଣ ବୈବାହିକ ଜୀବନ ବୋଲି ଧରି ହେବନି। ସେମାନେ ଏତେ ହାୟର ଷ୍ଟାଣ୍ଡାର୍ଡ଼ରେ ଥିଲେ, ସ୍ୱାମୀ ସ୍ତ୍ରୀ ଉଭୟ ଥିଲେ, କିନ୍ତୁ ଆକର୍ଷଣ ଥିଲା କୃଷ୍ଣଙ୍କ ପ୍ରତି। ଇଏ ହେଉଛି ଗୃହସ୍ଥ ଜୀବନ। ସେଥିପାଇଁ ମହାପ୍ରଭୁ ତ ମନା କରିଦେଇଛନ୍ତି, କଳିଯୁଗରେ ଏଇଟା ପସିବୁଲ୍ ନୁହେଁ, ଯେଉଁଟା ଆର୍ଟିଫିସିଆଲି କୃତ୍ରିମ ଭାବରେ ପ୍ରଭାତଜୀ ମହାରାଜ କହୁଛନ୍ତି ଗଜେନ୍ଦ୍ର ଚରିତ୍ରରେ। ଏଇଟା ଗୋଟେ କ୍ରେଡିଟ୍ ନୁହେଁ, କିଏ ଗୋଟେ ଆର୍ଟିଫିସିଆଲି ସନ୍ୟାସ ହେଇଯିବା, ବ୍ରହ୍ମଚାରୀ ହେଇଯିବା, ଏଇଟା ଗୋଟେ ବଡ଼ କ୍ରେଡିଟ୍ ନୁହେଁ, ପ୍ରଭାତ ମନା କରୁଛନ୍ତି ନାଇଁ। କାରଣ ତୁମେ ଯେଉଁଠିକି ଯାହା ମାୟା ସାଙ୍ଗରେ ସଂଗ୍ରାମ କରିବାକୁ ପଡ଼ିବ, ମାୟା କେଉଁଠି ଛାଡ଼ିବନି। ଯେପର୍ଯ୍ୟନ୍ତ ଆମେ କୃଷ୍ଣଙ୍କୁ ଭଲ ନ ପାଇଛେ, ତାଙ୍କୁ ସମ୍ପୂର୍ଣ୍ଣ ପ୍ରୀତି ଭୂମିକା ନ ରଖିଛେ, କୃଷ୍ଣଙ୍କୁ ଭଲ ପାଇଗଲେ ଘର ଘରଟା ବି ତୁମ ପାଇଁ ପ୍ରତିବନ୍ଧକ ନୁହେଁ, ମଠଟା ବି ପ୍ରତିବନ୍ଧକ ନୁହେଁ। ଭଗବାନଙ୍କୁ ଆମେ ଭଲ ପାଇପାରୁନେ ବୋଲି ସବୁଆଡ଼େ ପ୍ରତିବନ୍ଧକ, ସବୁଆଡ଼େ ପ୍ରୋବ୍ଲେମ୍ ରହିଛି। ତେଣୁ ଏଇ ଯେଉଁ ସଂସାରଟାକୁ ଏମିତି ଭଗବାନ ତିଆରି କରିଛନ୍ତି, ଗୋଟେ ରହିଲା ଏନଭିଏସ୍ ପର୍ସନ୍ ମାନଙ୍କର, ଯେମିତି ପାଣ୍ଡବମାନେ ଦୁର୍ଯ୍ୟୋଧନର ଦୋଷ ଦେଖୁନଥିଲେ, ତାଙ୍କର ଈର୍ଷା ମାଶ୍ଚର୍ଯ୍ୟତା କାହା ପ୍ରତି ନଥିଲା? କୌରବମାନଙ୍କ ପ୍ରତି ନଥିଲା, କିନ୍ତୁ କୌରବ ତାଙ୍କୁ ପଛରେ ଲାଗିଥିଲେ, ଦୁର୍ଯ୍ୟୋଧନ ତାଙ୍କୁ ପଛରେ ଲାଗିଥିଲେ। ଇଏ ଜଗତ ସେ କେବେ ବି ଦୋଷ ଦେଖୁନଥିଲେ, କିନ୍ତୁ ଦୁର୍ଯ୍ୟୋଧନ ସବୁବେଳେ ଦୋଷ ଦେଖୁଥିଲା। ଆଉ ଜଗତକୁ ଏମିତି ତିଆରି କରାଯାଇଛି, ଭଗବାନ ଏମିତି ତିଆରି କରିଛନ୍ତି, ଶାନ୍ତପ୍ରିୟ ଜାଗା ନୁହେଁ। ଆଉ ଏଠି 3 ଗୁଣର ଲୋକ ଅଛନ୍ତି, ତୁମେ ଦେଖିଲା ମାନେ ଅନ୍ୟର ଦୋଷ ଦେଖା ହବ। ଆଉ ଅନ୍ୟର ଦୋଷଟା ଆମର କ'ଣ କ୍ଷତି କରେ? ଅନ୍ୟର ଦୋଷଟା ସେ ଦୋଷୀରେ ଯେତିକି କ୍ଷତି କରେ ନା, ଦୋଷ ଦେଖିବା ଲୋକର ବେଶୀ କ୍ଷତି କରେ। କାହିଁକି ନା ଦୋଷୀ ବେଳେବେଳେ କ'ଣ କରୁଛି? ଅନୁତାପ କରୁଛି, ଦୋଷୀ ବେଳେବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଛି, କିନ୍ତୁ ଦୋଷ ଦେଖିବା ଲୋକ କେବେ ବି ପ୍ରାର୍ଥନା କରିପାରିବେନି। ସେ ଦୋଷ କାହିଁକି ଦେଖୁଛି? ସେ ଭାବୁଛି ମୁଁ ତାଠାରୁ ପରଫେକ୍ଟ। ଜଗତର ଏମିତି ତିଆରି କରାଯାଇଛି, ଜଣେ ଆଉ ଜଣେ ଦୋଷ ଦେଖୁଛି, ସିଏ ଆଉ ଜଣେ ଦୋଷ ଦେଖୁଛି, ସିଏ ତାଙ୍କର ଦୋଷ, ତେଣୁ ଏ ଜଗତର ଏମିତି କରାଯାଇଛି, ଏଇଟା ପୁରା ଦୋଷମୟ ହେଇଯାଇଛି। କାହାକୁ ଶାନ୍ତିରେ ଭଗବାନ ରଖିବାକୁ ଦେଉନାହାନ୍ତି? ଜଣେ ଅନ୍ୟର ଦୋଷ ଦେଖିଦେଲା ବେଳକୁ ସେ ଲୋକର ଦୋଷ ଆଉ ଜଣେ ଦେଖୁଛି,
ସେ ଯେଉଁ ଲୋକ ଏଇଭଳି ପୁରା ଜଗତରେ ଗୋଟେ ଚେନ୍ରେ ରଖା ହେଇଯାଇଛି, ଆମକୁ ୟାର ଉର୍ଦ୍ଧ୍ୱକୁ ଯିବାକୁ ପଡ଼ିବ। ଇଏ ବହୁତ ବଡ଼ ମାନେ ଆମର ଜୀବନର ଗୋଟେ ସାଧନ ନା, ଆଉ ଇଏ ତ ସ୍ୱତନ୍ତ୍ର କିଛି ଉପାୟ ନାହିଁ, ଉପାୟ ହେଉଛି କେବଳ ଏଇ ଗୋଟେ ସ୍ପିରିଚୁଆଲ ଭକ୍ତିଟା ବଢ଼ିବା, ଭଗବାନଙ୍କୁ ପ୍ରାର୍ଥନା କରିବା, ଗୁରୁ ବୈଷ୍ଣବଙ୍କ ସେବାରେ ରହିବା, ଏଇଟା ଗୋଟେ ବହୁତ ବଡ଼ ଚେନ୍ ପ୍ରୋସେସ ଭଳିଆ। ସବୁ ଯଦି ଅନର୍ଥକ ଆମେ ଶୁଣିବା ଆମକୁ ହାରାସ ଲାଗିବ, କେମିତି ଜୀବନରେ ପାରିକି ଆମେ ଯିବା। କିନ୍ତୁ ଗୋଟିଏ ଉପାୟ ଆମକୁ ଆଚାର୍ଯ୍ୟମାନେ ଯେଉଁ ନୀତି ଦେଇଛନ୍ତି, ଭଗବାନଙ୍କର ନାମ ଭଜନ କରିବା ଦରକାର ଅଛି, ଅପରାଧ କରିବା ଦରକାର ନାହିଁ, ଭକ୍ତମାନଙ୍କର ସଙ୍ଗ କରିବାର ଅଛି, ଯେଉଁ ଆଧ୍ୟାତ୍ମିକ ନିୟମ ଗୁଡ଼ିକ ଦେଇଛି ପାଳନ କରିବାର ଅଛି, ଭଗବାନଙ୍କୁ ପ୍ରାର୍ଥନା କରିବାର ଅଛି, ବ୍ୟବସ୍ଥା କୃଷ୍ଣ କରିଦେବେ। ହୃଦୟରେ ଯେତେବେଳେ ଭକ୍ତି ଆସିବ ସେତେବେଳେ ଅନ୍ୟ କାମନା ଗୁଡ଼ାକ ଆସିବନି, ଅନ୍ୟର ଦୋଷଟା ଦର୍ଶନ ହେଲେ ସେଇଟା ହୃଦୟକୁ କେତେ ପ୍ରଭାବିତ କରୁଛି ସେଇଟା ସାଧକ ନିଜେ ଜାଣିପାରିବ। ଆମେ ଜାଣିଦେଉଛୁ ସେ ଲୋକଟା ସେୟା, କିନ୍ତୁ ସେଇଟା ଆମର କେତେ ହୃଦୟକୁ ପ୍ରଭାବିତ କରୁଛି ସେଇଟା ଆମ ଭଜନକୁ ସେତିକି ବାଧା ଦେବ। ଏମିତି ଲୋକ ଦୋଷ ଦେଖିଦିଅନ୍ତି, ଦେଖିଦେଲେ ବି ବେଶୀ ପ୍ରଭାବିତ ହୁଅନ୍ତିନି। ସେଥିପାଇଁ ଦୁର୍ଯ୍ୟୋଧନଙ୍କ ଏମିତି ସ୍ୱଭାବ ହେଇଯାଇଛି, ସେ ବର୍ତ୍ତମାନ ଗୁରୁଙ୍କୁ ଦୁଇ ଜଣ ଗୁରୁଙ୍କୁ ଟାର୍ଗେଟ୍ କରୁଛି, କାହାକୁ କାହାକୁ, ପିତାମହ ଭୀଷ୍ମଙ୍କୁ, ଭୟଟା ଭୟ ହେଇଯାଇଛି କାହାକୁ, ପାଣ୍ଡବମାନଙ୍କର ସୈନ୍ୟ ସଜାକୁ ଦେଖିକି ଦୃଷ୍ଟଦ୍ୟୁମ୍ନ ଯେମିତି ସଜେଇଛନ୍ତି ସେ ଭୟ ଯୋଗୁଁ ବର୍ତ୍ତମାନ ଗୁରୁଙ୍କ ଉପରେ କ୍ରୋଧ ତାର ଚାଲି ଆସିଛି। ଗୁରୁ କହିଲେ ତାହେଲେ ଯଦି ତୁମେ କହିଦେଲ ନା ଦ୍ରୌପଦୀ ଆସିଛ, କହିଲେ ନା ଦ୍ରୌପଦୀଙ୍କର ପୁତ୍ର ପାଣ୍ଡବମାନଙ୍କର ଯେଉଁମାନେ 17 ଜଣ ମହାରଥୀ ଅତିରଥୀ ଏମାନଙ୍କର ନାମ ସବୁ ଗଣିଦେଲା ପରେ ଗୁରୁ ଦ୍ରୋଣାଚାର୍ଯ୍ୟ କହିପାରନ୍ତି ଆମର ଆଉ ଯୁଦ୍ଧ କରିବା କ'ଣ ଆବଶ୍ୟକ ଅଛି, କହିଲେ ନା ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ ତାପରେ କୃପଶ୍ଚ ସୁମନ୍ତି ସମିନ୍ତି ଜୟ, ସୁମନ୍ତି ନୁହେଁ ସମିନ୍ତି ଜୟ, ଅର୍ଥ ସବୁବେଳେ ଯୁଦ୍ଧରେ ବିଜୟ ଲାଭ କରନ୍ତି। କିଏ କିଏ ସବୁବେଳେ ବିଜୟ ଲାଭ କରନ୍ତି ସେମାନଙ୍କ ନାମ କହୁଛନ୍ତି, ଏମାନଙ୍କର ବିଜୟ ସବଳ ହୁଏ। ଦୁର୍ଯ୍ୟୋଧନ କହୁଛନ୍ତି ଭଗବାନ ଆପଣଙ୍କର ସବୁବେଳେ ବିଜୟ ହୁଏ, ଭଗବାନ ଭୀଷ୍ମଶ୍ଚ ଭୀଷ୍ମ ଦୁଇ ଜଣଙ୍କର ନାମ ନେଲେ, କୃପ ବିକର୍ଣ୍ଣ ସୋମଦତ୍ତ ଅଶ୍ୱତ୍ଥାମା ବିକର୍ଣ୍ଣଶ୍ଚ କର୍ଣ୍ଣ ନାଁ ଅଛି ସୋମଦତ୍ତ, ଏମାନଙ୍କ ସମସ୍ତେ ଯେତିକି ଯାହା ଯାହା ନାଁ ନେଲେ ବାସ୍ତବିକ ସେମାନେ ସବୁ ବହୁତ ବଡ଼ ବଡ଼ ଯୋଦ୍ଧା। ସେଥିପାଇଁ ସମିନ୍ତି ଯାଏ ଏମାନଙ୍କୁ କେବେ ପରାସ୍ତ ହୁଅନ୍ତି ନା ଜୀବନରେ, କାହାର ବି କେତେ ବଡ଼ ଜିନିଷ ଥିଲେ ସମସ୍ତେ ଭଗବାନଙ୍କ ଆଗରେ ପରାସ୍ତ ହେଇଯିବେ, ସବୁ ଥିଲେ ବି ସବୁବେଳେ ବିଜୟ କାହାର ହୁଏ ନା। ବୃତରାସୁର ଯେତେବେଳେ ପ୍ରବଚନ ଦେଇଛନ୍ତି ସେ କଥା ଇନ୍ଦ୍ର କହିଛନ୍ତି, ଇନ୍ଦ୍ର ଜୟ ପରାଜୟ ଗୋଟେ ଜୀବନର ଡାଇସ୍ କ'ଣ କୁହନ୍ତି ସେଇଟା ଆମର ଖେଳ ଯେଉଁ ଖେଳନ୍ତି ପଶା, ଖେଳିଯିବା ବୋଲି ପୋଷାକ କେବେ ଦେଖିଛ ଦେଖିଛ, ହଁ ପୋଷାକ ପୋଷାକ ଖେଳ ଯେଉଁ ପୋଷାକ ଖେଳ ଗୋଟେ ନିଶା, ପୋଷାକ ଖେଳଟା ଭାରି ଏଇ ପୋଷାକ ଖେଳ ଗୋଟେ ହେଇଥିଲା ମହାଭାରତ ଆଉ, ପୋଷାକ ଖେଳ ଭାରି ନିଶା, ଯେଉଁଟା ପୋଷାକ ଖେଳନ୍ତି ଆଗରୁ ସବୁ ବାଜି ପଇସା ରଖିକି ପୋଷାକ ଖେଳନ୍ତି, ଆଉ କେତେ ଜଣ ଖେଳିକି ଏମିତି ମାନେ ଗୋଟେ ମଜାରେ ଖେଳନ୍ତି, ସେ ତ ଗୋଟିକ ବାଡ଼ାନ୍ତି। ମୁଁ ଛୁଆଟେ ଗୋଟେ ଦେଖିଛି ପାଠ ପଢ଼ୁଥିଲେ ସେସବୁ କେଉଁଝର କେଉଁଝର ଡିଷ୍ଟ୍ରିକ୍ଟରେ ବେଶୀ ପୋଷାକ ଖେଳନ୍ତି, ଯେ ପଢ଼ାଉଥିଲି ସେପଟରେ ସେ ବହୁତ ସେ ଘଣ୍ଟା ଘଣ୍ଟା ଖାଇବେନି ପିଇବେନି ପୋଷାକୁ ଗଡ଼େଇବେ, ଡାକ ମାରିବେ ବାଡ଼ିଦେବେ ତା ଗୋଟିକି ତା ଗୋଟିକି ବାଡ଼ୁଥିବେ ପୋଷାକ ଖେଳନ୍ତି। ସେ ପୋଷାକ ଖେଳିବାର କ'ଣ ଅଛି, ଏଇ ଲୁଡ଼ୁ ମଝିମି ଲୁଡ଼ୁ ଖେଳୁଛ, ଲୁଡ଼ୁର କ'ଣ ପଡ଼ିବ, ଲୁଡ଼ୁ ଭାବିଲେ ଖେଳୁଛ ନା ନାହିଁ, ଏ ଖଡ଼ 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 କରି ଲୁଡ଼ୁ ପକେଇବେ, ଡାକିବେ କେତେ ଡାକିବେ, ଛଅ ଡାକିବେ, ସମସ୍ତେ ଛଅ ଚାହାନ୍ତି କିରେ, କେତେବେଳେ ଛଅ ବାଜିବ, କେତେବେଳେ ଚାରି ବାଜିବ, କେତେବେଳେ ଏକ ବାଜିବ, କେତେବେଳେ ତିନି ବାଜିବ, ଜୀବନଟା ଗୋଟେ ଏମିତି ବାଜି। ଏ ଭାଗବତରେ କହୁଛନ୍ତି ବୃତରାସୁରୁ ସେ କଥା କହୁଛନ୍ତି, କେବେ ବିଚଳିତ ହେବା ଉଚିତ ନୁହେଁ, ମୋ ଜୀବନରେ ଆଜି ଏମିତି ହେଇଗଲା ଆଜି ଏଟା, ଆରେ ଏଇଟା ଆମ ଜୀବନରେ ହଉନି, ଏ ଜଗତରେ ଯେତେ ଜଣ ଆସିଛନ୍ତି ସମସ୍ତଙ୍କ ଜୀବନରେ ଏମିତି ହେଇଛି, ଏ ଜଗତରେ ଏଇଟା ଧର୍ମ ସଂସାର ସବୁଠୁ ଜଣେ ମହାନ ଅନୁଭବୀ ଭଗବାନଙ୍କର ଭକ୍ତ ଯିଏ ଚିତ୍ରକେତୁ ଥିଲେ ଆଜି ମାନେ ଜର୍ଜରିତ ହେଉଛନ୍ତି ଅସୁର ସ୍ୱରୂପ ରହି କେମିତି ସ୍ୱର ଛାଡ଼ିବେ, ଭଗବାନଙ୍କର ମହାନ ଭକ୍ତ ଶଙ୍କର୍ଷଣଙ୍କର ସିଏ ଭାଗବତର ସାର ସିଦ୍ଧାନ୍ତ ଦେଉଛନ୍ତି ତାଙ୍କ ବଚନ, ଭାଗବତରେ ସାର ଜିଷ୍ଟ କିଛି ଥାଏ ନା ତାଙ୍କର ପ୍ରବଚନରେ, ଏତେ ସୁନ୍ଦର କଥା କହୁଛନ୍ତି। ଇନ୍ଦ୍ର ତୁମେ ଭୟ କାହିଁ କରୁଛ, ଗଦା ଖସି ପଡ଼ିଛି ଇନ୍ଦ୍ରଙ୍କର ବଜ୍ରଟା ଖସି ପଡ଼ିଛି ନା, ଇନ୍ଦ୍ର ଆଉ ବଜ୍ରରେ ଉଠାଉନାହାନ୍ତି, ସେଇଟା ତାଙ୍କୁ ବୁଝେଇଲେ ନା ନାଇଁ, ଏଇ ଯେମିତି ଦୁର୍ଯ୍ୟୋଧନ କହୁଛ ନା ଏମାନଙ୍କ ସବୁବେଳେ ସର୍ବଦା ବିଜୟ ହୁଏ, ହଁ ସର୍ବଦା ବିଜୟ ହୁଏ ସତ୍ୟ, କିନ୍ତୁ ଏବେ ପରାଜୟ ହବ, ଭଗବାନ ଯେହେତୁ ଅଛନ୍ତି ସବୁବେଳେ କାହାର ଜୀବନ ସମାନ୍ତରଳ ରେଖାରେ ଚାଲିବନି, ସେ ସାଧୁ ହେଇପାରେ ବା ଗୃହୀ ହେଇପାରେ, ମନେ ରଖିବାକୁ ପଡ଼ିବ କର୍ମଫଳ ରହିଛି, କର୍ମଫଳ ଆସିଲା ମାନେ ଭୋଗିବାକୁ ପଡ଼ିବ। ଜଣେ ପ୍ରଶ୍ନ କରିଲା, ମୁଁ ଭୋଜନ କରୁଛି, ଆରେ ଭୋଜନ କଲା ପରେ ସିନା କର୍ମଫଳ ଆସିବନି, ଭଗବାନଙ୍କ ଇଚ୍ଛାରେ ଦୁଃଖ ବି ଆସିବ। ଭୋଜନ କରୁଛେ କାହିଁକିନା ଭଗବାନ ଯଦି ଦୁଃଖ ନ ଦେବେ ତାହେଲେ ଭଗବାନଙ୍କୁ ଠିକ୍ସେ ଭୋଜନ କରିପାରିବାନି, ଭୋଜନର ସ୍ୱାଦ ଜାଣିପାରିବାନି। ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ହିସାବରେ ଭୋଜନଟା ଯେଉଁ ବିରହରେ କରାଯାଏ, ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରାଯାଏ, ପ୍ରଭୁ ମୁଁ କେମିତି ଆପଣ ସେବାରେ ଲାଗିକି ରହିବି, କେମିତି ଜଗତକୁ ମୁଁ କାହା ପ୍ରତି ଆସକ୍ତି ହେବିନି, ଏଇଟା କେବଳ ବିପଦ ସମୟରେ ଲୋକ ଡାକିପାରିବ। ସେଥିପାଇଁ କୁନ୍ତି ଯେଉଁ ବିପଦଟାକୁ ମାଗିଛନ୍ତି, କାରଣ ବିପଦ ସମୟରେ ଯେଉଁ ବିରହ ଅନୁଭବ କରୁଥିଲେ, ବିପ୍ରଲମ୍ବ ଭାବରେ ଯେଉଁ ଭୋଜନଟା ବିପଦ ସମୟରେ ହୁଏ, କୁନ୍ତିଙ୍କର ଯେଉଁ କହିଲେ ବିପଦ ସନ୍ତୁନ ଶଶ୍ୱତ, ବର୍ତ୍ତମାନ ସବୁ ବିପଦ ଗୁଡ଼ାକ ଆସୁ ଶଶ୍ୱତ, ସବୁବେଳେ ଲାଗି ଲାଗି ରହୁ, ସେଥିପାଇଁ ସେ ଶବ୍ଦ କହିଲେ ବିପଦ ସନ୍ତୁ ସନ୍ତୁ ଆସୁ। କେଉଁ ବିପଦ? ଶଶ୍ୱତ, ଯେଉଁ ବିପଦଟା ପଳେଇ ଯାଇଛି, ପଳେଇ ଯାଇଛି ମାନେ କେଉଁ ବିପଦ ନା ବିପଦ ଗଣୟତି, ପରବର୍ତ୍ତୀ ଶ୍ଳୋକରେ କହିଲେ ବିଷାଣ ମହାଗ୍ନି, ଯେଉଁ ବିପଦଟା ପଳେଇଛି ସେ ବିପଦଟା ସବୁବେଳେ ଲାଗି ଲାଗି ରହୁ, ସେଥିରେ ଲାଭ କଣ ହବ? ଅସୁବିଧା ହେଲେ ତୁମର ମାଳା, ଆମର ମାଳା ଜପ ହଉନି, ସେ ବିପଦ ଗୁଡା ମାଗୁଛନ୍ତି। କାହିଁକି ନା ବିପଦ ବେଳେ ତାଙ୍କର ଯେଉଁ ବିପ୍ରଲମ୍ବ ଭାବରେ ଭଗବାନଙ୍କୁ ଡାକିବା, କାରଣ ବିପଦ ଦ୍ୱାରା ହିଁ ଜଣେ କେବଳ ଅନୁଭବ କରିବେ ଏ ଜଗତ ହଉଛି ମୋର ସ୍ଥାନ ନୁହେଁ, ବିପଦ ଦ୍ୱାରା ହିଁ ଜଗତର ସମସ୍ତଙ୍କ ପ୍ରତି ଆସକ୍ତି ଆମର ଚାଲିଯିବ, ଭଗବାନଙ୍କ ପ୍ରତି ଆମର ଆସକ୍ତି ବଢ଼ିବ, ବିପଦ ଆସେ। ସେଥିପାଇଁ କର୍ମଫଳ ନଥିଲେ ହିଁ ଭଗବାନ ବେଳେବେଳେ ଜାଣିଶୁଣି ତାଙ୍କ ଭକ୍ତକୁ ଦିଅନ୍ତି, ସେଟା ବିପଦ ନୁହେଁ, ବିପଦ ଭଳି ସେଟା ନ ଆସିଲେ ଭକ୍ତ କେବେ ବିପ୍ରଲମ୍ବ ଭାବ ଜାଣିପାରିବନି, ତାର ଶରଣାଗତିଟା ବଢ଼ିବନି। ଜଗତକୁ କେମିତି ତିଆରି କରାଯାଇଛି, ଜୟ ବିଜୟ ସବୁବେଳେ କେତେବେଳେ ଆଶା କରିବା ଉଚିତ ନା ଆମ ଜୀବନ ସମାନ୍ତର ଲେଖାରେ ଯିବ, କେତେବେଳେ ସନ୍ନ୍ୟାସୀ ହଉ, କେତେବେଳେ ସେ ଗୁରୁ ହୁଅନ୍ତୁ, କ'ଣ ହୁଅନ୍ତୁ, ଗୁରୁ ଲେବୁଲକୁ ସେ ପଳେଇଗଲା ପରେ ବି ତାଙ୍କୁ ଭଗବାନ ବିଭିନ୍ନ ପ୍ରକାର, ତାଙ୍କର କର୍ମଫଳ ନଥିଲେ ବି ତାଙ୍କୁ ଭଗବାନ ବିଭିନ୍ନ ପ୍ରକାର ସ୍ଥିତି ଦେଇକି ନେବେ, କାରଣ ସେ ବି ବିପ୍ରଲମ୍ବ ଭଜନଟା କରି ତାଙ୍କୁ ସମସ୍ତଙ୍କୁ ଭଗବାନଙ୍କର ଏଇଟା ତାଙ୍କର ଖେଳ। ସେଥିପାଇଁ ବୃତରାସୁର କହୁଛନ୍ତି, ଦେଖ ତୁମେ ଗଦା, ମୋର ଗଦା ପଡ଼ିଗଲା, ମୁଁ କ'ଣ ବିଚଳିତ ହେଲି? ମୁଁ ବି ଯୁଦ୍ଧ କରୁଛି, ମୋ ହାତକୁ ତୁମେ କାଟିଦେଲ, ମୁଁ କ'ଣ ବିଚଳିତ ହେଉଛି? ମୁଁ ଯୁଦ୍ଧ କରୁଛି, କାରଣ ମୁଁ ଜାଣିଛି ଜୟ ପରାଜୟ ହେଉଛି ଗୋଟେ ଜୀବନର ଏଇ ଡାଇସ୍ ଭଳିଆ, କ'ଣ ଏଇଟା ପୋଷା ଖେଳ, ଏଇଟା କାହାର ବିଜୟ ସର୍ବଦା ହୁଏ ନା। ଆଉ ବଢ଼ିଆ କଥା ସେଠି ସେ କହିଛନ୍ତି, ବିଜୟ କେବଳ ଭଗବାନ କୃଷ୍ଣଙ୍କର ହୁଏ, ସର୍ବଦା ବିଜୟ। ସେଥିପାଇଁ ସେଇ ତତ୍ତ୍ୱଟାକୁ ସଞ୍ଜୟ ଜାଣିଥିଲେ, ସେଥିପାଇଁ ଗୀତାର ଷ୍ଟେଟମେଣ୍ଟଟା କେବଳ ସଞ୍ଜୟଙ୍କ ଦ୍ୱାରା ପରିପୁଷ୍ଟ ହେଲା, ଏତେ ବଡ଼ ବାକ୍ୟ ସେ କହିଦେଲେ, କାରଣ ସେ ବ୍ୟାସଙ୍କର କୃପା ପାଇଥିଲେ ନା, ଭକ୍ତର କୃପା ପାଇଛନ୍ତି, ବ୍ୟାସଙ୍କର କୃପା ପାଇଛନ୍ତି, ସେଥିପାଇଁ ତାଙ୍କର ଷ୍ଟେଟମେଣ୍ଟ ଲାଷ୍ଟକୁ ରହିଲା, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧାର ତତ୍ର ଶ୍ରୀ ବିଜୟ, ଶ୍ରୀ ବିଜୟ ଧ୍ରୁବା ନୀତି ମତିର ମମ, ମୋ ମତ ମୁଁ କହୁଛି, ନିଜ ମତଟାକୁ ପୁରା ସେଟାକୁ ଗୀତାରେ ହିଁ ରେକର୍ଡ କରି ରଖା ହେଲା, ସେଟା ତାଙ୍କର ମତ ନୁହେଁ, ବ୍ୟାସଙ୍କର ପରମ୍ପରାର ମତ, ସେ କୃପା ପାଇଛନ୍ତି ଜାଣିଦେଲେ, ଏଇଟା କନ୍କ୍ଲୁଜନ ଜିନିଷଟା। ସେଇଠି ଯାହା କହିଛନ୍ତି ବୃତ୍ରାସୁର ପ୍ରଭୁ ସେୟା କହିଲେ, ବିଜୟ କେବଳ ଭଗବାନ ଶ୍ରୀକୃଷ୍ଣଙ୍କର ସର୍ବଦା ହୁଏ, ଆଉ ଜୟ କରାଯାଏ ଗୋଟେ ଜୀବନର ଖେଳ, ସୁଖ ତ ଗୋଟେ ଜୀବନର ଖେଳ, ଏହା ପାଇଁ କିଛି ବି ବ୍ୟସ୍ତ ହେବାର ଦରକାର ନାହିଁ, ଖେଳ ଖେଳିବାର ଅଛି, ଯୁଦ୍ଧ କରିବାର ଅଛି। ଇନ୍ଦ୍ର ଜୀବନରେ ବହୁତ ଯୁଦ୍ଧ କରିଛନ୍ତି, ଇନ୍ଦ୍ର ଜୀବନରେ ବହୁତ ଭକ୍ତକୁ ଦେଖିଛନ୍ତି, ନାରଦଙ୍କ ଠାରୁ ଆରମ୍ଭ କରି ବହୁତ ବଡ଼ ବଡ଼ ଭକ୍ତଙ୍କୁ ଦେଖିଛନ୍ତି, କିନ୍ତୁ ଇନ୍ଦ୍ର କେବେ ଦେଖିନାହାନ୍ତି ଏଭଳିଆ ଭକ୍ତଙ୍କୁ, ଯିଏ ଏତେ ବଡ଼ ବଡ଼ ରକ୍ତ ନଦୀ ତାଙ୍କ ହାତ ହସ୍ତରୁ, ବିରାଟ କାଳେ ସ୍ୱର୍ଣ୍ଣ ବୃତ୍ର ନଦୀ ପୁରା ବହୁଛି, ସେଥିରେ ସେ ଭୟଭୀତ ହେଉନାହାନ୍ତି, କେହି ସୈନ୍ୟମାନେ ପାଖରେ ନାହାନ୍ତି, ତଥାପି ଇନ୍ଦ୍ରକୁ ଡରୁଛନ୍ତି, କେମିତି ଇନ୍ଦ୍ର ମୋତେ ବଜ୍ର ନିକ୍ଷେପ କରି, ଇନ୍ଦ୍ର ମାରୁନାହାନ୍ତି, କାରଣ ଇନ୍ଦ୍ର ଜାଣିଲେ ଏଇ ଗୋଟେ ବୈଷ୍ଣବ, ବୈଷ୍ଣବ ଅସୁର ଶରୀର ଧରିଛନ୍ତି, ତାଙ୍କର ବୈଷ୍ଣବତା ଏତେ, କାରଣ ଇନ୍ଦ୍ର ଜଣେ ବୈଷ୍ଣବ ନା, ଇନ୍ଦ୍ର ବହୁତ ବୈଷ୍ଣବଙ୍କୁ ଦେଖିଛନ୍ତି କିନ୍ତୁ ବୃତ୍ରାସୁରକୁ କେବେ ଦେଖିନଥିଲେ, ଏମିତିକା ଜଣେ ବୈଷ୍ଣବ ଅଛନ୍ତି, କିନ୍ତୁ ସେ କେବେ ମାରିବା ପାଇଁ ଇଚ୍ଛା କରୁନଥିଲେ, ଜାଣିଛନ୍ତି ବିଜୟ ହବ ମୋର, ମୁଁ ଏ ଅସ୍ତ୍ର ଦଦିଜୀଙ୍କର ଅସ୍ଥିରେ ଯେଉଁ ନିର୍ମିତ ହେଇଛି ବଜ୍ର, ମୁଁ ନିକ୍ଷେପ କଲା ମାତ୍ର ହିଁ ଇଏ ବିଫଳ ହବନି, ଅମୋଘ ଇଏ ପୁତ୍ରାଶ୍ରମ ବି କହିଛନ୍ତି, ଅମୋଘ ଡରୁଛ କ'ଣ, ଖସି ପଡ଼ିଲେ କ'ଣ, ନଷ୍ଟ ହେଇଗଲେ ଏର ଶକ୍ତି, ଇ ବୈଷ୍ଣବ ତେଜ ଉପବୃହିନି ତମ, ବୈଷ୍ଣବର ତେଜ ଏତେ ଅଛି, ମାର ତୁମେ, ସେ କେବେ ମାରୁନାହାନ୍ତି, ସେଇଠି ଇନ୍ଦ୍ରଙ୍କର ଗୋଟେ ଜାଣିବାକୁ ପଡିବ, ଇନ୍ଦ୍ର ଯୁଦ୍ଧ ପାଇଁ ଆସିଥିଲେ କିନ୍ତୁ ବୈଷ୍ଣବତା ଦେଖିକି ମାରିବା ପାଇଁ ଚାହୁଁନା, ଇନ୍ଦ୍ରଙ୍କର ମହାନତା ଅଛି, କିନ୍ତୁ କ'ଣ କରିବେ, ଋଷିମାନେ ସମସ୍ତେ କହିଲେ ଇନ୍ଦ୍ର
ଏତେ ବଡ଼ ବାପ ଶରୀର ରହିଲେ ନା ଏ ସୃଷ୍ଟି ଚାଲିବନି, ତୁମେ ମାର। ଆଉ ସିଏ ବି ଚାହୁଁଛନ୍ତି ସେଇଟା, ବିପ୍ରଲମ୍ବରେ ଭଜନ କରୁଛନ୍ତି କରୁଥିଲେ। ସେଥିପାଇଁ ସେ ସ୍ତୁତି କରିକି ଇନ୍ଦ୍ର ନିକ୍ଷେପ କଲେ। ବହୁତ ସୁନ୍ଦର ସେ ପ୍ରସଙ୍ଗ ଭାଗବତର ପ୍ରାଣ ଜୀବ ଗୋସ୍ୱାମୀ ଲେଖିଲେ। ଆଉ ଶୁଦ୍ଧ ଉଦ୍ଗାର ତ୍ୱେନ ଭାଗବତ ପ୍ରାଣ, ବୃତାଶ୍ରମଙ୍କର ଯେଉଁ ସ୍ତୁତି ଶୁଦ୍ଧ ଉଦ୍ଗାର ପୁରା ବିରହରେ ଭଗବାନଙ୍କୁ ବିପ୍ରଲମ୍ବରେ ପ୍ରାର୍ଥନା କରିଛନ୍ତି ନା, ଅଜାତ ପକ୍ଷା ଏବଂ ମାତର ମୁଖଗା। ସେ କ'ଣ ଜଗତର ଅଛି, ପୁରା ଗୋପୀ ଭାବ ଲୁଚିକି ଯେମିତି ରହିଛି ତାଙ୍କ ଭିତରେ, ଯେ ଗୋପୀମାନେ ଯେମିତି ପ୍ରାର୍ଥନା କରୁଥିଲେ ବିରହ ସେହିଭଳି ଅଜାତ ପକ୍ଷା, ଯେଉଁ ତିନିଟା ଉଦାହରଣ ଦେଇଛନ୍ତି ପୁରା ଗୋପୀ ଭାବ ସେଥିରେ ରଖିଦେଇଛନ୍ତି। ମୁଁ ଏଇ କଥାରେ ଏଠି ପଳାଇ ଆସିଥିଲି, ଜଗତକୁ ଏମିତି କରି ତିଆରି କରି ରଖାଯାଇଛି। ଦୁର୍ଯ୍ୟୋଧନ ଯେଉଁ କହିଦେଉଛନ୍ତି ନା, ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ କୃପଶ୍ଚ ସମିନ୍ତି ଜୟ ଅଶ୍ୱତ୍ଥମା ବିକର୍ଣ୍ଣଶ୍ଚ ସୋମଦତ୍ତ ତଥେ ବଚ। ଏମାନଙ୍କର କେବେ ପରାଜୟ ହୁଏ ନାହିଁ, ସମିନ୍ତି ଜୟ ନାହିଁ, ପରାଜୟ ସମସ୍ତଙ୍କର ହବ, ଆମ ଜୀବନରେ ପରାଜୟ ଆସିବ। ଏଇଟାକୁ ପରାଜୟ ଭକ୍ତ କେବେ ପରାଜୟ ବୋଲି କାହିଁକି ମାନେ ନା, ସେ ଭଗବାନଙ୍କର ଶରଣରେ ତାର ଜୟ ପରାଜୟ ସହିତ କ'ଣ ସମ୍ପର୍କ ରହିଛି, ରୋଗ ବୈରାଗ୍ୟ ସହିତ ଆମର କ'ଣ ସମ୍ପର୍କ ରହିଛି, ଆମକୁ ଶରୀର ଛାଡ଼ିବାକୁ ପଡ଼ିବ, ମୃତ୍ୟୁ ବଞ୍ଚିବା ସହିତ ଆମର କ'ଣ ସମ୍ପର୍କ ରହିଛି। ଜଗତରେ ଏମିତି ନାହିଁ ଯେମିତି ସେ ବର୍ତ୍ତମାନ କରୋନା ପାଇଁ ସମସ୍ତେ ଡରୁଛନ୍ତି, ଆମକୁ ମରିବାକୁ ପଡ଼ିବ, ଯଦି ଭଗବାନଙ୍କ ଇଚ୍ଛାରେ ଆମକୁ ମରିବାକୁ ପଡ଼ିବ, ମରିବାକୁ ପଡ଼ିବ। ଯଦି ଆମର କିଛି ଗୋଟେ ରୋଗ ହେଇଯିବ, କିଛି ହାର୍ଟ ଆଟାକ୍ ହେଇଯିବ, କ'ଣ ଗୋଟେ ଅସୁବିଧା ହେଇଯିବ, ପ୍ରଭୁଙ୍କ ଇଚ୍ଛାରେ ଆମେ କ'ଣ କରିପାରିବା। ଏଥିରେ ତ ଧନର କିଛି ବଳ ନାହିଁ, ଜ୍ଞାନର କିଛି ବଳ ନାହିଁ, ଏଥିରେ କିଛି କିଛି ନାହିଁ, ଏଇଟା ଭଗବାନଙ୍କର ଇଚ୍ଛା। ଭକ୍ତ ସେଥିପାଇଁ ବହୁତ ଧୀର ହେଇଯାଏ, ସେ ଜାଣେ ମୋର ଜୀବନଟା ଜଣଙ୍କ ହାତରେ ଦେଇଦେଇଛି, ସୁଖ ଦୁଃଖ ଗୋଟେ ବାଜି ଖେଳ ଗୋଟେ, ଏଥିରେ ଭକ୍ତ ବ୍ୟସ୍ତ ହେବା ଦରକାର ନାହିଁ। ଆଉ ସହିଷ୍ଣୁ ଏ ଜଗତର ଗୋଟେ ଭଲ ଗୁଣ ରହିଲା ଏଇଟା, ଏଇଟା ଆମେ ଜଗତର ବହୁତ ଅଲଗା ଖରାପ ଗୁଣ ଶୁଣୁଛେ, କିନ୍ତୁ ଭଲ ସବୁଠୁ ଭଲ ଗୁଣ ହେଲା ଏଇ ଜଗତ ହିଁ, ଯେମିତି ମରୁଭୂମି ଗୋଟିଏ ଜିନିଷ, ମରୁଭୂମିରେ କିଛି ଗୋଟେ ସେଲ୍ଟର ମିଳିବନି, ମରୁଭୂମିରେ କ'ଣ ବଡ଼ ଗଛ ଅଛି, ଯାଇଛି ଭାବିଲେ ମରୁଭୂମି ଯାଇନ, ଆଉ ମରୁଭୂମିଟି ଦେଖିବ, ରାଜସ୍ଥାନ ଆଡ଼େ ଯିବ ଦେଖିବ, କିଛି ନାହିଁ, ଯେଉଁ ବଗୁଲା ଗଛ କ'ଣ ଏଇଟା କହୁଛ, ବଗୁଲା କଣ୍ଟା ଗୁଡ଼ାକ ମୁଁ ଏଇ ଯେଉଁ ବାବୁଲା ସେ ବାବୁଲା ଯେଉଁ କଣ୍ଟା ଗୁଡ଼ା, ସେ ଗଛ ସେଠି ବସିପାରିବ, ବସିପାରିବ କିଛି ନାହିଁ, ଜଳ ନାହିଁ, ଓଟୁ ଗୁଡ଼ା ଖାଲି ବୁଲୁଥିବେ, ଏ ଗାଡ଼ିବାଲା ଯେଉଁ ଆମର ଯେଉଁ ଟ୍ରକ୍ ବସ୍ ବାଲା ସେ ସବୁ ଦେଖିବେ, ତାଙ୍କର ସବୁ ଟ୍ୟୁବ୍ରେ ପାଣି ଭରି କରିକି ନେଉଥିବେ, କ'ଣ କରିବି, ତାଙ୍କ ବୋଟଲ୍ଟା ସବୁ ଅଖା ବନ୍ଧା ହେଇଥିବ, ପାଣି ପାଣି ତ ନାହିଁ, ଆଉ ମରୁଭୂମିରେ ସେଠି କ'ଣ ସେ ଆଶ୍ରୟ କିଛି ନାହିଁ, ଜଳ କ'ଣ ବିନ୍ଦୁ ହେଇ ନାହିଁ, ଆଉ ବଞ୍ଚିବ ମଣିଷ କ'ଣ। କିନ୍ତୁ ମରୁଭୂମିର ଗୋଟେ ଭଲ ଗୁଣ ହେଲା, ମରୁଭୂମି ସୂଚନା ଦେଉଛି ଏଇଠି ଜଳ ନାହିଁ, ତୁମେ ଏଠି ରୁହନି, ଜଳ ଦିଆ ଜାଗା ଜଳ ଥିବା ସ୍ଥାନକୁ ପଳା। ସେଭଳି ଏ ଜଗତରେ ଯେତେ ଆମେ କୋଠା ବାଟି ଯାହା ସବୁ କରି ସବୁ ଭଗବାନଙ୍କ ପାଇଁ, କାରଣ ସବୁଦିନ ପ୍ରଳୟ ହବ, ଇଏ ବି ଆମ ଦିନ ଇଏ ଆମର କୌଣସି କାର୍ଯ୍ୟରେ ଆସିବନି, କାରଣ ଆମକୁ ସର ଛାଡ଼ିବାକୁ ପଡ଼ିବ। ଆଉ ଏଇ ଜଗତରେ ଯେତେ ଭଲ କାମ କଲେ ବି ମନେ ରଖିବାକୁ ପଡ଼ିବ, ଏଠି ଜଳ ମିଳିବନି, ଏଠି ଶାନ୍ତି ମିଳିବନି। ଆଉ ଏ ଜଗତ ଏଇ ଗୋଟେ ସୂଚନା ଦେଉଛନ୍ତି ଯେ ଆଉ କୌଣସି ଗୋଟେ ସ୍ଥାନରେ ଶାନ୍ତି ରହିଛି, ସେଇଟା ହେଉଛି ଭଗବାନଙ୍କର ଧାମ। ସେଇଟାକୁ ସେ ସମ୍ବାଦକୁ ଜଣାଇବା ପାଇଁ ସାଧୁମାନେ ଆସୁଛନ୍ତି, ଏ ଜଗତରେ ତୁମେ ବଡ଼ ହେବା ପାଇଁ ଚେଷ୍ଟା କର ନା, ଏ ଜଗତରେ ତୁମେ ଶାନ୍ତିରେ ରହିବା ପାଇଁ ଚେଷ୍ଟା କର ନା, ଏ ଜଗତରେ ତୁମେ ଯୋଜନା, ଏ ଜଗତରେ ତୁମେ କେବେ ଶାନ୍ତିରେ ରହିପାରିବନି। ଭକ୍ତିନାଥ ସଠାକୁ ଯିବା ପୂର୍ବରୁ ସେ ଗୋଟିଏ ଷ୍ଟେଟମେଣ୍ଟ କହିଦେଲେ, ଏଇଟା କେବେ ଶାନ୍ତିପ୍ରିୟ ଲୋକଙ୍କର ସ୍ଥାନ ନୁହେଁ, ସେମାନେ କହିଦେଇଛି। ଆମେ କହିବା ମୁଁ ଶାନ୍ତିରେ ରହିବି, ଭାଇ କୁଆଡ଼େ ଯାଉ ନା, ତୁମେ କେଉଁ ଶାନ୍ତିରେ ରହିବ, ଦେଖିବ କେମିତି ରହିପାରିବ ଶାନ୍ତି। ଜଗତକୁ ସେମିତି ତିଆରି କରାଯାଏ, ତା ମଡେଲଟା ସେୟା, କେବଳ ଶାନ୍ତି ହେଉଛି ଜଗତରେ ବଞ୍ଚିଥିବା ସମୟରେ ଯେତେ ବାଧା ବିଘ୍ନ ଆସୁଛି ସେତିକିରେ ଭଗବାନଙ୍କର ସେବା, ଭଗବାନଙ୍କ ସେବା କଲେ ବି ତୁମକୁ କିଛି ସହିବାକୁ ପଡ଼ିବ, କେଉଁଟା ତୁମକୁ ଆରାମ ବୋଲି ନାହିଁ ଜଗତ। ଦୁର୍ଯ୍ୟୋଧନ ବଡ଼ ପଲିଟିକାଲ ଲୋକ ଥିଲା ନା, ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ ବହୁତ ଯେଉଁମାନେ ଦୁଷ୍ଟ ଲୋକ, ତାଙ୍କର କୁଟିଳ ସ୍ୱଭାବର ଲୋକ, ତାଙ୍କର ବଚନର ବହୁତ ତୀକ୍ଷ୍ଣତା ରହିଛି, ଗମ୍ଭୀରତା ରହିଛି, ଦୁଇଆଡ଼େ କ'ଣ କହୁଛନ୍ତି, ଦୁଇଆଡ଼ିଆ ଧାର, ତାଙ୍କ କଥାଟା ଦୁଇଆଡ଼ିଆ ଧାର, ବ୍ଲେଡ୍ ଦେଖିଛ ନା, ବ୍ଲେଡ୍ ଖୁର ବ୍ଲେଡ୍ର କ'ଣ ଏପଟ ସେପଟ ଧାର, ଆଗକୁ ଟାଣିଲେ କାଟିବ, ପଛକୁ ଟାଣିଲେ କାଟିବ, କରତ ଭଳିଆ ଯେ ଦୁଇଆଡ଼ିଆ କଥା କହୁଛି, ପ୍ରଶଂସା ବି କରୁଛି ନିନ୍ଦା ବି କରୁଛି, ଚାପଟା ମାର ସେ ଏମିତି ବଚନ କହୁଛି ତାକୁ ଆଚାର୍ଯ୍ୟମାନେ ଲେଖିଛନ୍ତି, ସେ ପ୍ରଶଂସା ବି କରୁଛି ଆଉ ସାବଧାନ ବି କରିଦେଉଛି। ଯେମିତି କହିଦେଲା ନା ପୂର୍ବରୁ କ'ଣ କହିଦେଲା, ତବ ଶିଷ୍ୟଣ ଧୀମତା, ତୁମ ଶିଷ୍ୟଙ୍କର ବୁଦ୍ଧିକି ଦେଖ, ଆରେ ଶିଷ୍ୟଙ୍କର ବୁଦ୍ଧି କହିଦେବା ଦ୍ୱାରା ଜଣାପଡ଼ୁଛି କ'ଣ, ଗୁରୁଙ୍କୁ ପ୍ରଶଂସା କଲେ ନା, ହେଠି ନିନ୍ଦା କଲେ, ପୁଣି ଦେଖ
ତା ପରବର୍ତ୍ତୀ ଶ୍ଳୋକରେ ଗୋଟେ ବ୍ରାହ୍ମଣ ଆସିଥିବ, ଏଠି ଦ୍ୱିଜୋତ୍ତମ କୋଉଠି ଥିବ, ଏଇତ ଅସ୍ମାକଂ ତୁ ବିଶିଷ୍ଟା ଯେ ତନ୍ନିବୋଧ ଦ୍ୱିଜୋତ୍ତମ ନାୟକ ମମ ସୈନ୍ୟ ସଂଗାର୍ଥ ତାନ୍ ବବ୍ରିମିତେ। ହେ ଦ୍ୱିଜୋତ୍ତମ, ଆପଣ ଅବଗତ ନିମିତ୍ତ ମୋର ସୈନ୍ୟମାନଙ୍କର ଯେଉଁମାନେ ସେନାପତି, ଯେଉଁମାନେ ବିଶେଷ କରି ସୈନ୍ୟ ଚାଳନାରେ ଦକ୍ଷ, ସେମାନଙ୍କ ସମ୍ବନ୍ଧରେ କହୁଛି। ସେଠି କହିଦେଲେ କାଳେ ରାଗିଯିବେ, ଭଗବାନ ବିଷ୍ମଶ୍ଚ କର୍ଣ୍ଣଶ୍ଚ, କାଳେ ସେ ବୁଝିଦେବେ ଯେ ମୋ ଦୋଷଟା ଦେଖାଉଛନ୍ତି କିଏ, ଦ୍ରୋଣାଚାର୍ଯ୍ୟ। ସେଥିପାଇଁ ସାଙ୍ଗେ ସାଙ୍ଗେ ସମ୍ବୋଧନ କରିଦେଲେ ଆଚାର୍ଯ୍ୟ ମାନେ, ଏଇଟା ଲେଖିଛନ୍ତି ସାଙ୍ଗେ ସାଙ୍ଗେ କହିଦେଲେ ଦ୍ୱିଜୋତ୍ତମ। ନାଇଁ ନାଇଁ ଆପଣ ସେମିତିଆ ଲୋକ ନୁହଁନ୍ତି, ଆପଣ ତ ବହୁତ ବଡ଼ ବ୍ରାହ୍ମଣ, ପଲିଟିକାଲ ଲୋକ ନା, ଦିଆଡ଼େ ଦି ଧାରିଆ କଥା କହୁଛି, ସଲ ନୁହନ୍ତି। ପାଣ୍ଡବମାନେ ଯେ ଜୁଆ ଖେଳିଲେ, ଯାହା କିଛି କରିଛନ୍ତି ନା ପାଣ୍ଡବମାନେ, ସରଳରେ ଡାକିଲେ ଧୃତରାଷ୍ଟ୍ର ଡାକିଲେ ଆସ ଜୁଆ ଖେଳିବ, ବଡ଼ବାପା ଡାକୁ ଚାଲ, ମିଛର ଶକୁନି ହାଲା କରିଦେଲା ନା ବିଜୟ ହେଇଗଲା କାହାର, କୌରମାନଙ୍କ, ସେ ଜୁଆ ଖେଳରେ ମିଛର ହୁଆହାଲା କରିଦେଲା, ଇଏ ମାନେ ପ୍ରଥମବାର ତ ହାରିଲେ, ଦ୍ୱିତୀୟବାର ଡାକିଲେ, ଇଏ ମନା କରିଥିଲେ ନାଇଁ ଖେଳିବା ଉଚିତ ନାହିଁ, ପୁଣି ଡକେଇଲେ ବାପା ଦ୍ୱାରା, ଇଏ ଗଲେ ସରଳ। ସେ ଜିନିଷ ତା ଗୋଟେ ଗୋଟେ ଇନଭେଲୁଏବୁଲ କ୍ୱାଲିଟି, ତାକୁ ମିଳିବନି କାହା ପାଖରେ, ତା ଯାହାର ପୂର୍ବ ସଂସ୍କାର ଅଛି ମିଳିବ। ଆଉ ଏ ଏ ଜନ୍ମରେ ଯଦି ଭଗବାନଙ୍କ କୃପା କିଏ ପ୍ରାପ୍ତ ହେଲା, ଗୁରୁ ବୈଷ୍ଣବଙ୍କର ପଦାଙ୍ଗ ଅନୁସରଣ କରି ସବୁବେଳେ ପ୍ରାର୍ଥନା କଲା, ତାଙ୍କ ବୁଦ୍ଧିରେ ଚାଲିଲା, ସେ ସରଳ ହେଇଯିବ। ମାନେ ବଞ୍ଚିବାଟା ଜଗତକୁ ଏମିତି ତିଆରି କରାଯାଇଛି ଲୋକମାନଙ୍କର, ସେଥିପାଇଁ ଯେଉଁଠି ତୁମେ ସରଳ କଥା କହ ଲୋକମାନେ ପ୍ରଶ୍ନ କରିବେ, ସରଳ ହେଲେ ସବୁ ଲୋକ ତୁମକୁ ଠକିଦେବେ। ଭକ୍ତ ବିଟା କହୁଛନ୍ତି ଆଉ, ମୁଁ ସରଳ ହେଲେ ମୋତେ ସମସ୍ତେ ଠକିଦେ। ଆରେ ଠକିଲେ ବୁଦ୍ଧି ଶିଖିବ, ଠକିଲେ ହିଁ ତୁମ ବୁଦ୍ଧି ଶିଖିବ, କ'ଣ ବୁଦ୍ଧି ଶିଖିବ, ସରଳ ଲୋକ ଠକିଗଲ, ଠକିଗଲେ ସେଠି କ'ଣ କରିବ ଜାଣିବ, ଏ ଜଗତରେ ଆଜ୍ଞା ସରଳ ଲୋକ କେବେ ଠକେ ନା, ସରଳ ଲୋକ ଦ୍ୱାରା ସମସ୍ତେ ଠକିଯାଆନ୍ତି, କାରଣ ସରଳତା ଯେମିତି ସମ୍ପତ୍ତି, ସେ କେବେ ବି ତାର ସେ ଗୁଣଟା, ତାର ନ୍ୟାଚୁରାଲ ଗୁଣ ସେ କେବେ ଛାଡ଼ିପାରିବନି, ସେ ଦଶ ବାର ଠକିଲେ ବି ସେ ସେଇଟା କରିବ, ତାର ସେଇଟା ସ୍ୱାଭାବିକ ଗୁଣଟା ଆଉ। ସରଳ କେବେ ଜଟିଳ ହେଇପାରେ ନା, ସରଳ ଲୋକ କେବଳ ଜଟିଳ ହେଇଯାଏ, ଛୋଟବେଳେ ସରଳ ଥାଏ, ସଙ୍ଗରେ କେବଳ ଜଟିଳ ହେଇଯାଏ। ଆଉ ଜଟିଳ ଲୋକ ସରଳ ହେବା ବହୁତ କଷ୍ଟ, ସରଳ ଲୋକ ଜଟିଳ ହେବା ସଙ୍ଗ ପ୍ରଭାବରେ ହେଇଯିବ, ପ୍ରାୟତଃ ଏତେ ସହଜ ନୁହେଁ, ସରଳ ଲୋକମାନେ ଏତେ ଶୀଘ୍ର ଚେଞ୍ଜେସ୍ ହୁଅନ୍ତିନି, ଯଦି ବି ହେଇଯାଆନ୍ତି ଜଟିଳ ହେଇଗଲା ଥରେ, ଆଉ ଜଟିଳରୁ ସରଳ ହେବାଟା ବହୁତ କଷ୍ଟ। ସେଥିପାଇଁ ଗୁରୁଦେବ କହୁଛନ୍ତି କିଛି ଉପାୟ ନାହିଁ, କେବଳ ଗୋଟିଏ ଉପାୟ ଅଛି, ଯଦି ନିରନ୍ତର ସାଧୁଗୁରୁଙ୍କର କଥା ଗୁଡ଼ାକ ମାନି ମାନି ଚାଲିଲ, ତୁମେ ଅଟୋମେଟିକାଲି ସରଳ, କାରଣ ତୁମ ମାଇଣ୍ଡ ଆଉ କିଛି କାମ, କାରଣ ତୁମକୁ ଛାଡ଼ିଦେଲ ମାନେ ତୁମେ ଆଉ ଗୋଟେ ଡୁପ୍ଲିସିୟସ୍ କାମ ଧନ୍ଦା କରିଦେବ। ସାଧୁଗୁରୁଙ୍କ ବୁଦ୍ଧିରେ ଚାଲିଲେ 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 ଆଉ ମାଇଣ୍ଡ ତାର ଆକ୍ଟିଭିଟିଜ ଗୁଡ଼ାକ ଇଣ୍ଟେଲିଜେଣ୍ଟ, ତାର ବିଭିନ୍ନ କାର୍ଯ୍ୟକଳାପ କରିପାରିବନି, ବାଧ୍ୟ ହେଇକି ସେ ଫଲୋ କରିବ। ସରଳତା ମାନେ କ'ଣ, ଫଲୋ ଆଉ ଅନୁସରଣ କରିବା, ସରଳ ହେଇଗଲେ ଯାହା କୁହା ହେବ ସେତିକି ତମେ ମାନିନେବ, ତାପରେ ତା ଫଳଟା ତୁମେ ଦେଖ। ଆଉ ସରଳ ଯେହେତୁ ଆମେ ନୁହନ୍ତି, ଗୋଟେ କଥାର ସାଙ୍ଗେ ସାଙ୍ଗେ ଆମେ ହଜାର ଚିନ୍ତା କରୁଛୁ, ଏଇଟା ହେଲେ ଏହା ହବ, ଏଇଟା ହେଲେ ଏହା ହବ, ନାଇଁ ନାଇଁ ସରଳର ଜିନିଷରେ ଆମେ ଗ୍ରହଣ କରିକି ଦେଖିବା ସେଥିରେ ଫଳ ମିଳୁଛି କି ନାହିଁ, କେବେ ବି ସରଳ ଲୋକର କିଛି ବିନାଶ ହବନି ବା ନଷ୍ଟ ହବନି। ଆରେ ଇଏ ତ ଡୁପ୍ଲିସିୟସ୍ ପର୍ସନ୍ଟା, ସେଠି କହିଦେଲା ଭଗବାନ ତମ ଶିଷ୍ୟଣାଧିମତା, ଆଉ କହିଦେଲା କୁନ୍ତୀ ସମସ୍ତେ ବଡ଼ ବଡ଼ ଲୋକ ଅଛନ୍ତି ତାଙ୍କ ପକ୍ଷରେ, କହିଦେଇକି ସାଙ୍ଗେ ସାଙ୍ଗେ ପୁଣି କହିଦେଲା ନାଇଁ ଆପଣ ଦ୍ୱିଜୋତ୍ତମ, ଆପଣ ଶ୍ରେଷ୍ଠ ଲୋକ। ପୁଣି ଆପଣ କେମିତି ଶ୍ରେଷ୍ଠ, କାରଣ ଯେତିକି ବାଡ଼େ ଥିଲା, ଯେତିକି ବାକ୍ୟ ବଣ ମାରିଥିଲା, ପ୍ରଥମେ ବୁଲେଇ ଦେଉଛି, ଏଠି ଦ୍ୱିଜୋତ୍ତମ କିଣା, ତାପରେ କ'ଣ କହିଦେଲା ନା ଆମର ବି କମ କେବଳ ନାହିଁ, ଭଗବାନ ଆପଣ ଆପଣ ଏଇଟା କହିଦେଇକି ଭୀଷ୍ମଶ୍ଚ ଲଗଉଛି। କାହିଁକି ଭୀଷ୍ମଙ୍କୁ ଲଗଉ ଜାଣିଛନ୍ତି, ବଳଦେବୀ ଦାସ ତାଙ୍କ ଟୀକାରେ ଲେଖୁଛନ୍ତି, ଦୁର୍ଯ୍ୟୋଧନ ବିଶ୍ୱାସ ଥିଲା ଯେ ଇ ଦ୍ରୋଣାଚାର୍ଯ୍ୟ ନିଶ୍ଚିତ ମାର୍ମିକ ମୋ କଥାର ମର୍ମଟା ବୁଝିପାରୁଥିବେ, ଯଦି ବି ସେ ଯୁଦ୍ଧ ନ କରିକି ମୋ ସାଙ୍ଗରେ କମ୍ପିଟେଟ୍ କରନ୍ତି ବା ମୋତେ ଗୋଟେ ଉଦାସୀନ ରୁହନ୍ତୁ ଯୁଦ୍ଧରେ, କହିଲେ ଭୀଷ୍ମଶ୍ଚ। ସେଥିପାଇଁ ଏଇ ଦୁଇଟା କହିସାରିକି ଭୀଷ୍ମ ନାଁ କହିବେ, ୟା ପରେ ଦେଖ ସେ କେତେ ପଲିଟିକାଲି କଥାବାର୍ତ୍ତା କରୁଛ, ଏସବୁ ଚତୁରାମି ଭଲ ନାହିଁ। ଗୀତା ଆମକୁ ଶିକ୍ଷା ଦେଉଛନ୍ତି ତୁମେ ସରଳ ହୁଅ, ତୁମେ ଏତେ ଚତୁର ହେଇକି କାର୍ଯ୍ୟ ସାଧନ କରିପାରିବନି ଜଗତରେ, ସେଇଟା ସବୁ ଭଲ ଜିନିଷ ନାହିଁ, ସେ ସ୍ୱଭାବ କେବେ ବି ବଢେଇବା ଉଚିତ ନାହିଁ। ସରଳ ଯିଏ ହେଇପାରିବ ସେ କେବଳ ଶରଣାଗତ ହେଇପାରିବ। ମୁଁ ଆଗରୁ ଏଇଟା କୁହେ, କିନ୍ତୁ ଗୁରୁଦେବଙ୍କ ଷ୍ଟେଟମେଣ୍ଟ କେବେ ଶୁଣୁନଥିଲି, ଗୁରୁଦେବ ସେଇଟା କହିଦେଲେ ଯେ ସରଳ ନୁହେଁ ସେ କେବେ କମ୍ପ୍ଲିଟ୍ ସରେଣ୍ଡର ହେଇପାରିବ ନାହିଁ, ପୁରା ଗୁରୁଦେବ ମନା କରନ୍ତି ଯେ ସରଳ ନୁହେଁ ସେ କେବେ ଶରଣାଗତ ହେଇପାରିବ। ତାର କେବେ ସରେଣ୍ଡର ହେଇପାରିବ, ସେ ପାର୍ସିଆଲି ହେବ ନା ଆର୍ଟିଫିସିଆଲି ହେବ, ସେ ଗୋଟେ କିଛି ଅଂଶରେ ସରଳାଙ୍ଗତ ହେଇଛି କିମ୍ବା ଗୋଟେ କୃତ୍ରିମ ଭାବରେ ଢଙ୍ଗ ଦେଖାଉଛି, ସେ କେବେ ସରଳ ନୁହେଁ, ତାର ତ ଆସିବନି ଭାବଟା, କୃଷ୍ଣ ମୋର ପାଳକ ମୋତେ ରକ୍ଷା କରିବେ, ଏଇଟା ଆସିବନି କେବେ, ଯେମାନେ ସରଳ ସେମାନଙ୍କର ଆସିବ। ସେଥିପାଇଁ ବଳଦେବ ବିଦ୍ୟାସ ତାଙ୍କ ଟୀକା ରଚନା କରୁଛନ୍ତି, ତହି କିଂ ପାଣ୍ଡବ ସୈନ୍ୟାତ ଭୀତା ଆସିତ ଆଚାର୍ଯ୍ୟ ଭାବମ ସମ୍ଭାବ୍ୟମ ଅନ୍ତଜାତମ ଅପି ଭୀତମ ଆଚ୍ଛା ଦେନ ଧ୍ରାଷ୍ଟେ ନାହ। ତୁମେ କ'ଣ ପାଣ୍ଡବ ସୈନ୍ୟମାନଙ୍କୁ ଦେଖିକି ଭୟ କରିକି ଆଚାର୍ଯ୍ୟଙ୍କ ପାଖକୁ ଯାଇ ନିଜର ଅନ୍ତର୍ଭାବଟାକୁ ଲୁଚେଇକି ଭୟ କରିକି ଆଚ୍ଛାଦନ କରିକି ତୁମେ କ'ଣ ଦୁଷ୍ଟତାରେ କହୁଛ କି? ମାନେ ଭିତର ଭୟଟାକୁ ଲୁଚେଇଛନ୍ତି, ଉପରେ ମୁହଁରେ କହୁଛନ୍ତି। ଅସ୍ମାକମ୍ ସର୍ବେଷାମ ମଧ୍ୟ ଯେ ଉତ୍କୃଷ୍ଟ ବୁଦ୍ଧ୍ୟାଦି ବଲଶାଳୀନ ନାୟକ ନୂତା ରତାନ ସମ୍ୟକ ଜ୍ଞାନାର୍ଥମ ବ୍ରବିମେ। ଦେଖନ୍ତୁ ପାଣ୍ଡବମାନଙ୍କ ନାମ କହିଦେଲେ, କିନ୍ତୁ ପାଣ୍ଡବମାନଙ୍କର ଗୋଟେ ଅସୁବିଧା ରହିଛି, ପାଣ୍ଡବମାନେ ଏତେ ଜ୍ଞାନୀ ନୁହନ୍ତି, ସେମାନେ ଯୋଦ୍ଧା। ତାଙ୍କର କହିବାର ଉଦ୍ଦେଶ୍ୟ ଆମର ଆମ ପକ୍ଷରେ ଯେଉଁମାନେ ଅଛନ୍ତି ସେମାନେ ଜ୍ଞାନୀ ଆଉ ଯୋଦ୍ଧା। ଏଠି ସେ କଥା କହିଲେ ବୁଦ୍ଧ୍ୟାଦି ବଳଶାଳୀନ, ବୁଦ୍ଧି ଆଦି ବଳ, କେବଳ ବଳ ତାଙ୍କର ନାହିଁ, ବୁଦ୍ଧି ବି ଅଛି, ବହୁତ ବୁଦ୍ଧି ଆଉ ବଳଶାଳୀ। ବଳଶାଳୀ ନାୟକ ନ ତାର ତାନ ସମ୍ୟକ ଜ୍ଞାନାର୍ଥମ ପ୍ରବି, ସେମାନଙ୍କର ଆପଣଙ୍କର ଜ୍ଞାନ ପାଇଁ, ଆପଣଙ୍କର ଜାଣିବା ପାଇଁ ମୁଁ ସେମାନଙ୍କ ନାଁ କହୁଛି। ଏଇଠି ଚକ୍ରବର୍ତ୍ତୀ ଲେଖିଛନ୍ତି ନା ବଳଦେବ, ଈଶ୍ୱ ବଳଦେବଙ୍କ ଟୀକା। ପାଣ୍ଡବା ପ୍ରେମଣାମ ତ୍ୱାମ ଚେତ ନ ଜୋଚ୍ଛେ ସେ। ଦେଖନ୍ତୁ ତାଙ୍କ ଭାବୁଛି, ଦେଖନ୍ତୁ ଯଦି ପାଣ୍ଡବଙ୍କ ସ୍ନେହରେ ତୁମେ ଯୁଦ୍ଧ କରିବ ନାହିଁ, କାହିଁକି ତମ ସନ୍ଦେହ ଲାଗିଲା ନା ସେ ଗାଳି ଦେଇଦେଇଛି ନା ବାକ୍ୟ ବାକ୍ୟ ବଣ ମାରିଦେଇଛି। ପାଣ୍ଡବା ପ୍ରେମଣାମ ତ୍ୱାମ ଚେତ ନ ଜୋଚ୍ଛ ସେ ତଥାପି ଭୀଷ୍ମାଦି ମତ ବିଜୟ ସେ ଇତି ତବ କୋପ ଉତ୍ପାଦନ ଦ୍ୟୁତକମ୍। ମାନେ କ୍ରୋଧକୁ ବଢ଼ାଇ ଦେଲେ, କ୍ରୋଧ ଯେମିତି ଆସିବ ସେମିତି କଥା କହିଦେଲେ। ଯଦି ଆପଣ ପାଣ୍ଡବମାନଙ୍କ ସ୍ନେହରେ ଉଦାସୀନ ରହିବେ, ମୁଁ ଭୀଷ୍ମଙ୍କ ଦ୍ୱାରା ବିଜୟ ଲାଭ କରିବି। ସେଥିପାଇଁ ସାଙ୍ଗେ ସାଙ୍ଗେ ଲଗେଇଦେଲେ, ଭଗବାନ ଭୀଷ୍ମଶ୍ଚ କର୍ଣ୍ଣଶ୍ଚ, ଆପଣଙ୍କୁ ପ୍ରଥମ ପ୍ରାୟୋରିଟି ଦଉଛି, ଆପଣ ଯଦି ମୋତେ କୋପରେଟ୍ ନ କରିବେ, ମୋ ପାଖରେ ଭୀଷ୍ମ ଅଛନ୍ତି, ପଲିଟିକାଲ ଲୋକ ନା, ତାଙ୍କର ଗୁରୁ କିଛି ନାହିଁ, କାଏ ଯା ଯିଏ କୁଟିଳ, କୁଟିଳ ଲୋକ ନିଜେ ଗୁରୁ, ବାସ୍। କୁଟିଳ ଯିଏ କୁଟିଳ ସ୍ୱଭାବ ସେ କେବେ ବି ଶିଷ୍ୟ ହେଇପାରିବନି। କୁଟିଳର ଲୋକର କାମ ହେଲା ସମସ୍ତଙ୍କ ବୁଦ୍ଧିକୁ ମାପିବ, ଭାବିଲେ ବୁଝୁଛ କି ନାହିଁ, ଯେ କୁଟିଳ ଲୋକ ସମସ୍ତଙ୍କୁ ବୁଦ୍ଧି ବୁଦ୍ଧି ସେ କିଛି କାହାର ଗ୍ରହଣ କରିବନି, ସବୁ କଥା ଶୁଣିବ, ନିଜ ବୁଦ୍ଧି ଲଗେଇବ, ସବୁ ସମସ୍ତଙ୍କ କଥା ଶୁଣିବ, ସମସ୍ତଙ୍କୁ ହଁ ମାରିବ, କିନ୍ତୁ କିଛି କାମ କରିବନି, ସେ ତା ନିଜ ବୁଦ୍ଧିରେ ଲଗେଇବ, ସେଇଟା ହେଲା କୁଟିଳ। ସେଥିରେ ତାର କ'ଣ ହେବ ନା ସବୁବେଳେ ସେ କଷ୍ଟ ପାଇବ, କାରଣ ନିଜ ବୁଦ୍ଧିରେ କେତେବେଳେ ଏ ଜଗତରେ କାହାର ନିଜ ବୁଦ୍ଧିରେ କେବଳ ଠିକ କରିପାରିବନି, କେବଳ ଜଣେ ଶୁଦ୍ଧଭକ୍ତଙ୍କର ଆଉ ଭଗବାନଙ୍କର, ଯାହାଙ୍କର ବୁଦ୍ଧିଟା ଭଗବାନଙ୍କ ପାଖରେ ଲାଗିଛି ତା ବୁଦ୍ଧିଟା ହେଉଛି ଠିକ, ଯାହା ବୁଦ୍ଧିଟା ଭଗବାନଙ୍କ ପାଖରେ ଲାଗିନି ସେ କେତେ ବୁଦ୍ଧି ହେଲେ ବି ତାକୁ ଆମେ ଠିକ ବୋଲି ଗ୍ରହଣ କରିବୁ, ତା ବୁଦ୍ଧିଟା ଭଗବାନଙ୍କ ପାଖରେ ଲାଗିଥିବା ଦରକାର, ନହେଲେ ସେ କେତେ ବୁଦ୍ଧିମାନ ହଉ ସେ ଭଜନ କ'ଣ କରିବ, କିଛି କରିପାରିବନି, ମୋ ମନଟା ବୁଦ୍ଧିଟା ତ ଭଗବାନଙ୍କ ପାଖରେ ଲାଗିନି ଆଉ ମନବୁଦ୍ଧି ଆଉ। ସେଥିପାଇଁ ସେ କହିଦେଲେ, ତାପରେ ଗୋଟେ ଶ୍ଳୋକରେ କ'ଣ କହିଲେ, ଦିଜ ଶ୍ରେଷ୍ଠ କହିଛନ୍ତି ନା କେଉଁ କେଉଁ ଶ୍ଳୋକଟା ସାତ ନମ୍ବରରେ, ଅସ୍ମାକମ୍ ତ ବିଶିଷ୍ଟା ଯେ ତାନ୍ ନିବୋଧ ଦିଜୋତ୍ତମ, ଆପଣଙ୍କ ଜ୍ଞାନ ପାଇଁ ହେ ଦିଜୋତ୍ତମ, ଏଠି ସେ ଦିଜୋତ୍ତମ ଅର୍ଥ କରିଛନ୍ତି, ଭାଷ୍ୟରେ ଲେଖୁଛନ୍ତି, ଦିଜଶ୍ରେଷ୍ଠ କହୁଛନ୍ତି ଆପଣ ବ୍ରାହ୍ମଣ ଶ୍ରେଷ୍ଠ ହୋଇ କାର୍ଯ୍ୟକଳାପରେ କ'ଣ କରିବେ ତାହା ସନ୍ଦେହର ବିଷୟ। ମାନେ ଦିଜଶ୍ରେଷ୍ଠ କାହିଁକି ସମ୍ବୋଧନ କଲେ, ମାନେ ଆପଣ ଯଦି ବ୍ରାହ୍ମଣମାନଙ୍କର ଶ୍ରେଷ୍ଠ, କିନ୍ତୁ ଏଠି କ୍ଷେତ୍ରୀୟ କାମ କରିବାକୁ ପଡ଼ିବ, ବ୍ରାହ୍ମଣଙ୍କୁ ତ ଶ୍ରେଷ୍ଠ କିନ୍ତୁ କ୍ଷେତ୍ରୀୟ କାମ ଆପଣ ଜାଣିଛନ୍ତି, କିନ୍ତୁ କ୍ଷେତ୍ରୀୟ ଏଠି ଯୁଦ୍ଧ କରିବାକୁ ପଡ଼ିବ, କିନ୍ତୁ ଗୋଟେ ବଡ଼ ଯୁଦ୍ଧର ବଡ଼ ପ୍ରତିବନ୍ଧକ ହେଲା ଆ ପାଣ୍ଡବମାନେ ଆପଣଙ୍କର ସ୍ନେହପାତ୍ର, ନିନ୍ଦା ଓ ପ୍ରଶଂସା ଦ୍ୱାରା ଦ୍ରୋଣାଚାର୍ଯ୍ୟଙ୍କୁ ପ୍ରୋତ୍ସାହିତ ଓ ବିକ୍ଷୋଭରେ ପ୍ରତି କ୍ରୋଧାନ୍ୱିତ କରିବାର ଇଏ ହେଉଛି ତାଙ୍କର ଉପାୟ, ଏଣେ ପ୍ରୋତ୍ସାହନ କରୁଛନ୍ତି, ଏଣେ କ୍ରୋଧିତ କରୁଛନ୍ତି ଦୁର୍ଯ୍ୟୋଧନ। ଆଚ୍ଛା ତାପରେ ଦଶ ନମ୍ବର ଶ୍ଳୋକ, ହଁ ଠିକ ଅଛି, ମାନେ ନଅ ନମ୍ବର, ଅନ୍ୟ କାରଣ ପ୍ରବଦ କ'ଣ ଏଠି ରଚନା କଲେ, ହଁ ପଢ଼ିଥିଲେ ଆମେ ନଅ ନମ୍ବର, ଅନ୍ୟ ଚ ବହବ ସୁରା ମଦର୍ଥେ ତ୍ୟକ୍ତ ଜୀବିତା ନାନା ଶସ୍ତ୍ର ପ୍ରହରଣା ସର୍ବେ ୟୁଦ୍ଧ ବିଶାରଦା।
ଆହୁରି ଅନେକ ବୀର ଅଛନ୍ତି ଯେଉଁମାନେ ମୋ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। ସେମାନେ ସମସ୍ତେ ନାନା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଏବଂ ସେମାନେ ସମସ୍ତେ ଯୁଦ୍ଧ ବିଜ୍ଞାନରେ ଅଭିଜ୍ଞ ଅଟନ୍ତି। ଆଚ୍ଛା, ତୁମେ ଗୁରୁଙ୍କ ନାଁ କହିଲ, ଭୀଷ୍ମଙ୍କ ନାଁ କହିଲ, ଏମାନଙ୍କ ନାଁ କହିଲ, ପୁଣି ଆଙ୍କ ନାଁ କହିକି ଅନ୍ୟମାନଙ୍କ ନାଁ କ'ଣ କହିବା ଦରକାର? ଅନ୍ୟମାନଙ୍କ ନାଁ କହିବାର ତାତ୍ପର୍ଯ୍ୟ ହେଉଛି, ଯଦି ଆପଣ ପାଣ୍ଡବ, ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଏଇଟା, ସେ ଦୁଇ ଜଣ ମୁଖ୍ୟ ଟାର୍ଗେଟ୍ କରିଛନ୍ତି, ଦ୍ରୋଣାଚାର୍ଯ୍ୟ ଆଉ ପିତାମହ ଭୀଷ୍ମଙ୍କୁ। ସେ ଜାଣିଛନ୍ତି ବିଜୟ ଏମାନଙ୍କ ଦ୍ୱାରା ହେବ, ପରାଜୟ ଏମାନଙ୍କ ଦ୍ୱାରା ହେବ, କିନ୍ତୁ ଏମାନଙ୍କର ସନ୍ଦେହ ରହିଛି ମୋତେ ଏଇ ଦୁଇ ଜଣଙ୍କ ଉପରେ, କାହିଁକି ନା ଏମାନେ ହେଉଛନ୍ତି ପାଣ୍ଡବମାନଙ୍କର, ମୋ ପକ୍ଷରେ ରହିଛନ୍ତି କିନ୍ତୁ ସ୍ନେହ ରହିଛି ପାଣ୍ଡବଙ୍କର ପ୍ରତି, ତ ନିଶ୍ଚିତ ଅସୁବିଧା ହେବ। ସେଥିପାଇଁ ସେ ଏଠି କହୁଛନ୍ତି, ଜୟଦ୍ରଥ, କୃତବର୍ମା, ଶଲ୍ୟ ଆଦିଙ୍କ ପରି ଅନ୍ୟ ବୀର ଯୋଦ୍ଧା ପ୍ରବତ କହୁଛନ୍ତି, ଦୁର୍ଯ୍ୟୋଧନ ନିମିତ୍ତ ଜୀବନପାତ କରିବା ନିମିତ୍ତ ଦୃଢ଼ ନିଶ୍ଚୟ ହୋଇଯାଇଛନ୍ତି। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଏମାନେ ସମସ୍ତେ ପାପାଚାର ଦୁର୍ଯ୍ୟୋଧନ ଦଳରେ ଯୋଗ ଦେଇ କୁରୁକ୍ଷେତ୍ରର ମୃତ୍ୟୁବରଣ କରିବେ। ଅବଶ୍ୟ ଉପରେ କୁହାଯାଇଥିବା ଏସବୁ ଯୋଦ୍ଧାମାନଙ୍କର ସମ୍ମିଳିତ ବଳବୀର୍ଯ୍ୟ ଉପରେ ବିଶ୍ୱାସ କରି ଦୁର୍ଯ୍ୟୋଧନ ଯୁଦ୍ଧରେ ବିଜୟ ଲାଭ କରିବେ ବୋଲି ଖୁବ୍ ଆଶା କରିଥିଲା। ତାର ଆଶା ଜୀବନରେ ତ ଗୋଟେ ସହାରା ଦରକାର ବୋଲି ବୁଝିପାରୁଛନ୍ତି ବୋଲି, ଆଉ କିଏ ଗୋଟେ ଚାକିରି କରିଦେଲେ ସେ କ'ଣ କହୁଛି, ମୁଁ ବଞ୍ଚିଯିବି ଆଉ, ମୋ ଚାକିରି ମିଳିଗଲା, କାହାର ପୁଅ ଚାକିରି କରିଗଲା, କାହାର ଟଙ୍କା, କାହାର ପଇସା, କିଏ ଗୋଟେ ଗୋଟେ ସହାରାରେ ବଞ୍ଚୁଛି ନା, ସବୁବେଳେ ଗୋଟେ ଆଶା ରହୁଛି। ମଣିଷ ଏକାକି କେବେ କେତେବେଳେ ଇଚ୍ଛା କରୁନି ଯେ ମୁଁ ବଞ୍ଚିଯିବି ବୋଲି, ସେ ଗୋଟେ ସାହାରା ଖୋଜୁଛି। ଯେ ଯିଏ ଚାକିରି ପାଇଲେ ସେ କ'ଣ ସାହାରା ଖୋଜୁଛି, ଚାକିରିଟା ସିନା ପାଇଗଲି କିନ୍ତୁ ଗୋଟେ ଭଲ ସ୍ଥିତିଟା ମିଳନ୍ତି କି ନା କ'ଣ? କେହି ଏକୁଟିଆ ବଞ୍ଚିବା ପାଇଁ ଏ ଜଗତକୁ ଏମିତି ତିଆରି କରାଯାଇ, ତୁମେ ଏକୁଟିଆ ଯେତେ ଦକ୍ଷ ହେଲେ ବି ତୁମର ଅଭାବ ରହିବ। ଆ ଜଗତରେ ତୁମେ କାହାକୁ ପାଖରେ ରଖ, ସବୁବେଳେ ଅପୂର୍ଣ୍ଣତା ରହିବ। ହେଲେ ସମସ୍ତ ଅନ୍ୟର ସହାରା ବଞ୍ଚିବା ପାଇଁ ଚାହାନ୍ତି। ଏ ବିଦେଶୀମାନେ ମୁଁ ଯାଇଛି, ବିଦେଶ ଯେତେବେଳେ ଯାଏ ଦେଖେ, ସକାଳ ମାନେ ଅଫିସ୍କୁ ଯାଆନ୍ତି, ବହୁତ ପଇସା କମାନ୍ତି, ଖାଇପାରନ୍ତି, ଖାଇବେ କେତେବେଳେ ରାତି ଆଇଲେ, ରାତି 7:00 ଡ୍ୟୁଟି ସରିଲେ ସେ ମେଟ୍ରୋରେ ତାଙ୍କର ଯେଉଁ ମେଟ୍ରୋ ସବୁ, ତାଙ୍କର ତ ଫାର୍ଷ୍ଟ କ୍ଲାସ୍ ମେଟ୍ରୋ, ଏଇଭଳିଆ ସବୁ ଗନ୍ଦା ମେଟ୍ରୋ ନୁହେଁ, ତାଙ୍କର ଯେଉଁ ଟ୍ରେନ୍ ଯାଉଛି ଆମର ଫ୍ଲାଇଟ୍ରୁ ବେଶୀ ପଇସା, ତାଙ୍କର ଯେଉଁ ଭଲ ଟ୍ରେନ୍ ରହିଛି ଫ୍ଲାଇଟ୍ରୁ ବେଶୀ କଷ୍ଟଲି, ସେ ଟ୍ରେନ୍ଗୁଡ଼ା ଏତେ ସୁନ୍ଦର ଆଉ ଏତେ ପୁରା ଫ୍ଲାଇଟ୍ ଭଳିଆ ଯାଉଛି। ଏ ଯେଉଁ ବୁଲେଟ୍ ଟ୍ରେନ୍ ନା କହୁନି କି, ସେ ବୁଲେଟ୍ ଟ୍ରେନ୍ ଆଣିବ ବୋଲି ଇଣ୍ଡିଆକୁ, ସେ ସେଗୁଡ଼ା ସେମିତିକା ପୁରା ପରଫେକ୍ଟ ଟାଇମ୍ ଆନାଉନ୍ସ କରୁଥିବ, ନିଟ୍ ଆଣ୍ଡ କ୍ଲିନ୍, ପୁରା ସବ୍ ରହିଛି। ଏଇ ଇଣ୍ଡିଗୋ କିଛି ନାହିଁ, ଇଣ୍ଡିଗୋ ଗୋଟେ ବସ୍ ଭଳିଆ ଲାଗିବ ତା ସାଙ୍ଗରେ, ଇନ୍ ଜେନେରାଲ ବସ୍ ଭଳିଆ ଲାଗିବ। ଲଗେଜ୍ ତୁମର ଚୋରି ଫୋରି କିଛି ହେବାର ନାହିଁ, ଲଗେଜ୍ ଭିତରୁ ନେବା ଦରକାର ନାହିଁ, ଲଗେଜ୍ ପୁରା ପଶିବ ତ ପୁରା ଲଗେଜ୍ ଆରାମସେ ରଖିଦେଲେ ତୁମେ ଯାଇକି ବସିବ, କିଛି ଦରକାର ନାହିଁ। ଚେକ୍ ଫେକ୍ ଏଇସବୁ ଯେଉଁ ଟି ଆସିକି ପଚାରି କିଛି ନାହିଁ, ପ୍ରଥମେ ବସ୍ ବସ୍ ସେ ଆସିକି ଦେଖିଦେବେ, ଯେମିତି ଫ୍ଲାଇଟ୍ ଯାହା ଫ୍ଲାଇଟ୍ ସେ ଶିକ୍ଷିତ ଯିଏ ଯିଏ ଯେଉଁ ଆସୁଛନ୍ତି ସବୁ ଚାକିରି ସାରିକି, ତାଙ୍କ ଯେଉଁ ମେଟ୍ରୋ ଫେଟ୍ ତାଙ୍କ ଗାଡ଼ିରେ ଧରିକି ତାଙ୍କୁ ପହଞ୍ଚିବାକୁ ରାତି 9:00 ଖାଇବେ କ'ଣ? ସେମାନେ ସଣ୍ଡେରେ ରୋଷେଇ କରନ୍ତି, ସଟରଡେରେ ରୋଷେଇ କରିବେ, ସଟରଡେ ପହଞ୍ଚିବେ, ସଣ୍ଡେ ରୋଷେଇ କରିବେ, ତାକୁ ଫ୍ରିଜର୍ ମାରିକି ରଖିବେ 7 ଦିନ ଜାଗା, ଖାଲି ଗଲା ପୂର୍ବରୁ ଗୋଟିଏ ଗରମ କରିଦେଇକି ପଳେଇବେ, ଗରମ କରିକି ସେ ଖାଇଦେଇକି ପଳେଇବେ। ଆଉ ଶୋଇବି ତ ତାଙ୍କର ତ ନେଟ୍ ଫେଟ୍ ଏଗୁଡ଼ା ଦେଖା ଦେଖିବେ, ଶୋଇଲା ବେଳକୁ କେତେ ରାତି 11:00 ଉଠିଲା ବେଳକୁ 7:00, ଗାଧା ଗାଧି କିଛି ନାହିଁ, ଉଠିଲେ ତାଙ୍କ ତ ଗାଧା ଗାଧି ଯାଇକି ସେ ଡ୍ରେସ୍ରେ ମାରିଦେଲେ, ସେଣ୍ଟ ଫେଣ୍ଟ ମାରିଦେଲେ, ମୁହଁ ଫୁହଁ ଦାନ୍ତ ଫାନ୍ତ ଘଷା ବେଶୀ ମ୍ୟାକ୍ସିମମ୍ ଲୋକ ଦାନ୍ତ ଘଷୁନି, ତାଙ୍କର ତ ସବୁ କେମିକାଲ୍ ମିଳୁଛି, ତା ପାଟରେ ପୁରେଇ ଦେଇକି କୋଳକୁ ଜାଗାରେ ଫୋପାଡ଼ି ଦେବେ, ଗଲା। ଜୀବ ଛେଲା ସେମାନେ ଜାଣନ୍ତି ନା ହସନ୍ତି, ଆମ ଆମ ଜୀବ ଛେଲା ଦେଖିଲେ ହସିବେ, ଇଏ କ'ଣ ସବୁ ଯେତେବେଳେ ଦେଖନ୍ତି ବାଥରୁମ୍ ଏଇଟା ରଖିଛି ହସନ୍ତି, ଏତେ ସମୟ ମୋତେ ଗୋଟେ ଭକ୍ତ ପଚାରେ ଇଣ୍ଡିଆର ଲୋକ ଗୁଡ଼ା ଏତେ ସମୟ କ'ଣ ବ୍ରସ୍ ଘଷୁଛନ୍ତି, ଏତେ ସମୟ ମୁଁ ଦେଖିଛି ଦାନ୍ତ ଘଷୁଛନ୍ତି, ମାନେ ଏଇଟା କ୍ଲିନ୍ କରିବା ଦରକାର ନା, ନଟା ଦ୍ୱାର ଅଛି ସେଠି ମଳ ବାହାରୁଛି, ଏଇଟା ସବୁ ସଫା କରିବା ଦରକାର, ତୁମେ ଏଇଟା କେମିକାଲ ଗୁଡ଼ା ସବୁ ମାରିକି ଫୋପାଡ଼ ତୁମ ପାଟି ଗନ୍ଧ ହେଉଛୁ, ତାଙ୍କ ସମୟ ନାହିଁ। କାହିଁକି ମୁଁ ଏଇ ସାହାରା କଥାରେ କହୁଛି, ସେମାନେ ଖାଇବା ମୁଁ ଦେଖିଛି, ଯେତେ ବସେ ସବୁ ଦେଖେ ନା କିଏ କେମିତି ଯାଉଛି, କିଏ କ'ଣ କରୁଛି, ମୁଁ ସବୁବେଳେ ଗୋଟେ ରିସର୍ଚ୍ଚ ମାଇଣ୍ଡ, ମୁଁ ଯାଉଥିଲି କେଉଁଠି ଯାଉଥିଲି, କୁଆଡ଼େ ଯାଉଥିଲି ସେଇଟା, ହଁ ଏଠିକି ଯାଉଥିଲି, ସେଇଟା ଗୋଟେ ଅଲଗା ଦେଶ, କ'ଣ ତା ଭୁଲିଗଲି ସେ ଦେଶ ନା, ଆମର ସୁଇଜରଲ୍ୟାଣ୍ଡରୁ ଯାଉଥିଲି ସେ ଭିତରକୁ, ସେ ମେଟ୍ରୋରେ ଟ୍ରେନ୍ରେ ଯିବାର ଅଛି, ସେ ବହୁତ ଫାର୍ଷ୍ଟ କ୍ଲାସ୍ ଟ୍ରେନ୍, ସେ ଟ୍ରେନ୍ରେ ଯିବାର ଅଛି, ମୁଁ ବସିଥିଲି, ମୁଁ ସେଠି ଦେଖୁଥାଏ ସେ ଲୋକଗୁଡ଼ାକ ମାନେ ଏମିତି, ସେ ତାଙ୍କ ଡ୍ରେସ୍ ମୁଁ ଜାଣିଦେଲେ ଲୋକ ଗାଧେଇ ନାହାନ୍ତି, ସକାଳ 7:00 ମୁହଁ ବି ମୁହଁଟା ଫୁଲିକି ରହିଥିବ, ଶୋଇକି ଉଠିଲେ ଆସିବେ ସାଙ୍ଗେ ସାଙ୍ଗେ, ବେକେରୀ ସବୁଗୁଡ଼ା ଯେଉଁଟା ତାଙ୍କର ସବୁ ଭର୍ତ୍ତି ହେଇଥିବ, ସେ ଖାଇ ଖାଇକା ଟ୍ରେନ୍ରେ ଯାଉଥିବେ,
କାହିଁକି ନା ତାଙ୍କ ପାଖରେ ସ୍ତ୍ରୀ ରହିଲେ ବି ସ୍ୱାମୀ ହଉ ସ୍ତ୍ରୀ ହଉ ଦୁଇ ଜଣଙ୍କୁ ସମୟ ହବନି, କାହିଁକି ଦୁଇ ଜଣ ନହେଲେ ଦୁଇ ଜଣ ଯଦି ଚାକିରି ନ କରିବେ ରହିପାରିବେନି ସିଟ୍ରେ, ସିଟ୍ରେ କେବେ ରହିପାରିବେ, ଦୁଇ ଜଣ ଖଟିବେ, ତାଙ୍କର ମୋଷ୍ଟ ଅଫ୍ ଦି ଟାଇମ୍ ତାଙ୍କ ଛୁଆ ଚିହ୍ନେ ତା ବାପାକୁ, ଛୁଆ ଯେତେବେଳେ ବଢ଼ିଯିବ 8-10 ବର୍ଷର ହବ ସେ ପଚାରେ ଇ କିଏ ସେ, ମାଆକୁ ପଚାରେ ଇ କିଏ ସେ, ହିଜ୍ ୟୋର୍ ଫାଦର୍, ସେ କହିବେ ଛୁଆ ଶୋଇଥିବ ବାପା ତାର ଯିବ, ଆଉ ବାପା ଆଇଲା ବେଳକୁ ଛୁଆ ଶୋଇଯାଇଥିବ, ଆଉ ସଣ୍ଡେ ମାନଙ୍କରେ କେତେବେଳେ କିଏ ଦେଖନ୍ତି ନାହିଁ, ସେ ଗୋଟେ ଦିନରେ କ'ଣ ଜାଣିବ, ଇଏ ଗେଷ୍ଟ କି ମୋ ବାପା କ'ଣ ଜାଣିବ, ସେ ତାର ଜ୍ଞାନ ହେଲେ 4-5 ବର୍ଷରେ ତା ବାପା ବୁଝେଇଲେ ତ କେତେବେଳେ କେଉଁ ଫେଷ୍ଟିଭାଲ ଥିବ ବୁଝେଇଲେ ଯାଇକି ଇଏ ତାର ଫାଦର, ତାର ଜ୍ଞାନ ହେଲେ ସେ ପଚାରିବ। ମୁଁ ଏ କଥାରେ କହୁଛି ଏ ଭାରତରେ ବି ସେ ଜୀବନଟା ଆସିଯିବ, ବ୍ୟସ୍ତ ହେବା ଦରକାର ନାହିଁ। ଯେତେବେଳେ କୃଷି ଗୋରକ୍ଷାକୁ ଲୋକ ଛାଡ଼ିଦେବ, ସରଳ ଜୀବନ ଛାଡ଼ିଦେବ, ତାକୁ ଏଇ ମେକାନିକାଲ ଲାଇଫ ଯିବାକୁ ପଡ଼ିବ। ଆଉ ମେକାନିକାଲ ଲାଇଫ ମାନେ ଏଇ ଜୀବନ, ସହରା କିଏ ରହିବେ, ଜଣେ ରୋଷେଇ କରିବ, ଜଣେ ଦୁଇ ଜଣ ପ୍ରସାଦ ପାଉଥିଲେ ଘରେ କେୟାର କରୁଥିଲେ, ସବୁ ଆଉ କିଛି ରହିବନି। ମୁଁ ଏଇ କଥାରେ ଟିକେ ପଳାଇ ଆସିଲି, ସମସ୍ତଙ୍କ ଗୋଟେ ସହାରା ଦରକାର ନା, ସେ ବଡ଼ ଲୋକଟା ହଉ ସାନ ଲୋକଟା ହଉ, ସମସ୍ତଙ୍କର ବଞ୍ଚିବା ପାଇଁ କିଛି ଆଶ୍ରା ଦରକାର। କେଉଁ କଥାରେ ଟିକେ ପଳାଇ ଯାଇଥିଲି, କେଉଁ ଶ୍ଳୋକରୁ କ'ଣ କହୁଥିଲି, ହଁ ଏ ଯେଉଁ ଅର୍ଜୁନ ଦୁର୍ଯ୍ୟୋଧନ ବିଶ୍ୱାସ କରିଛି ନା, ଏମାନଙ୍କ ସହାରାରେ ସେ କାମ କରୁଛି, କିଛି ଜାଣିନାହିଁ ଯେ ଭଗବାନଙ୍କ ସହାରା ବିନା ସମସ୍ତେ ବେସରା ହେଇଯିବେ, ଧନ ଥାଉ ବଳ ଥାଉ ବୁଦ୍ଧି ଥାଉ। ପ୍ରଭୁ ସେଟା ଲେଖିଲେ ନା, ଦୁର୍ଯ୍ୟୋଧନର ବିଶ୍ୱାସ ଥିଲା ଏମାନଙ୍କର ସହାରାରେ ମୁଁ ବିଜୟ ଲାଭ କରିବି। ମାନେ ଆମକୁ ସ୍ତ୍ରୀ ମିଳିଛନ୍ତି, ପୁତ୍ର ମିଳିଛନ୍ତି, କନ୍ୟା ମିଳିଛନ୍ତି, ଆମେ ଘୃଣା କରିଗାଲି, କାରଣ ସେଟା ଭଗବାନଙ୍କର। ଏଠି ଭକ୍ତର ଜୀବନ ହଉଛି ପରସ୍ପର ବଞ୍ଚୁଛେ, ପରସ୍ପରର ସହାୟତା। ଗୁରୁଦେବ କୁହନ୍ତି ଗୃହସ୍ଥ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କର ଯୋଉ ସମ୍ପର୍କଟା, କେବଳ ପରସ୍ପର ସାହାଯ୍ୟ କରିବେ ଏ ବନ୍ଧନରୁ ମୁକ୍ତି ପାଇବା ପାଇଁ, ସରର ବନ୍ଧନରୁ, କୋପରେଟିଭ୍ ଲାଇଫ, ପରସ୍ପରକୁ ସାହାଯ୍ୟ କରିବେ, ସେ କେମିତି କୃଷ୍ଣ ଚେତନାରେ ବଢ଼ନ୍ତୁ, ସେ ବି କେମିତି କୃଷ୍ଣ ଚେତନାରେ ବଢ଼ନ୍ତୁ। ଏଇ ସରର ଗୋଟେ ବନ୍ଧନ ନା, ଆଜି ସ୍ତ୍ରୀ ହେଇଛି କାଲି ସେ ପୁରୁଷ ହେଇପାରେ, କ'ଣ ହେଇପାରେ ପଶୁପକ୍ଷୀ ହେଇପାରେ, କ'ଣ ମାନେ ଅଛି, ବଡ଼ ଶୃଙ୍ଖଳିତ ଜୀବନ କୃଷ୍ଣ ଚେତନା ଯୋଉ ଦେଇଛନ୍ତି, ବଡ଼ ଶୃଙ୍ଖଳ ଭାବ ପ୍ରବଣିତ ହେଲେ ଆମେ ଆମେ କାରଣ ଭାଗବତର ବହୁତ ପରମହଂସମାନଙ୍କର ସଂଗୀତା ନା, ସେ ଭାଗବତ ପଢ଼ିଦେଲେ ତୁମର ବୈରାଗ୍ୟ ଗୋଟେ ଚାଲିଯିବ, ଆରେ ସଂସାର କ'ଣ ଅଛି, ସେଟା ଠିକ୍, କିନ୍ତୁ ବ୍ୟବହାରିକ ବିନା ପାରମାର୍ଥିକ ସତ୍ୟ ହେଇପାରିବନି। ତ ବ୍ୟବହାରିକ ଜୀବନଟା ପ୍ରଥମେ ଠିକ୍ କରିବାକୁ ପଡ଼ିବ, ତୁମର କାମନା ବାସନା ତୁମେ ସେ ସ୍ଥିତିରେ ରହିବ, ସେତେବେଳେ ବ୍ୟବହାରିକ ଜୀବନ ଛାଡ଼ିପାରିବ। ସେ ଛୋଟ ଛୁଆଟା ସେ ଯେଉଁ ଆସିଥିଲେ ଦିଲ୍ଲୀ, ନିତ୍ୟର କ'ଣ ହବ, ସିଏ ଭାଇର ଝିଅ ମୁଁ ସମ୍ବନ୍ଧ ଜାଣିନି, ନିତ୍ୟର ଭାଇର ଝିଅ ସେ ପ୍ରଶ୍ନ ପଢ଼ିଦେଉଛି, ଇଂଲିଶ ମିଡ଼ିଅମ୍ରେ ପଢ଼ୁଛି, ଇଂଲିଶରେ ପଚାରି ଦେଉଛି। ମୁଁ ତାକୁ କହିଲା ମୁଁ ଗୋଟେ ଜଣେ ନାରୀ ଯଦି ସେ ଗୋଟେ ସବୁବେଳେ ବାହାରକୁ ଯିବ, ସେ ବାହାରେ ଜବ୍ କରିବ, ତା ଚାଷ୍ଟିଟି ରଖିବା ତା ସ୍ୱାମୀଙ୍କ ପ୍ରତି ତାର ସତୀତ୍ୱ ହବ ନା, ସେ ବହୁତ କଷ୍ଟ ହେଇଯିବ, କାରଣ ମନ ତ ସମସ୍ତଙ୍କର ଅଛି ନା, ସୁନ୍ଦର ବସ୍ତୁ ଦେଖିଲେ ବିବାହ ଅବିବାହ ସହିତ ସମ୍ପର୍କ ନାହିଁ। ମୁଁ ଖୋଲି କହୁଛି ଏତିକି, ଯେତେ କିଛି ମାନେ ନାହିଁ, ଗୋଟେ ପୁରୁଷ ଅନ୍ୟ ନାରୀ ପ୍ରତି ଆକର୍ଷିତ ହେଇଯିବ, ସେଥିପାଇଁ ପରଦା ପ୍ରଥା ଥିଲା, କେତେ ଆମର ସୁନ୍ଦର ସିଷ୍ଟମ ଥିଲା ନା। ବର୍ତ୍ତମାନ ଏଇଟା କହିଲେ ହବନି କି, ଏଇଟା ପସିବୁଲ ବି ନୁହେଁ, ସମ୍ଭବ ନୁହେଁ, କିନ୍ତୁ ମୁଁ ଯାହା ବୁଝାଉଥିଲି, ଏତେ ପାଠ ପଢ଼ିବା ଆମର ଏତେ ଠିକ୍ ଅଛି ପାଠ ପଢ଼, କିନ୍ତୁ ଏମିତି ନାହିଁ ଯେ ଜୀବନରେ ମୋତେ ଜବ୍ କରିବାକୁ ହିଁ ପଡ଼ିବ, ଗୋଟେ ଝିଅ ପିଲା ସେମିତି କିଛି ନାହିଁ, ଯଦି ଭଗବାନ ବଞ୍ଚେଇ ଦେଉଛନ୍ତି ବଞ୍ଚେଇ ଦେଉଛନ୍ତି, ଯଦି ବଞ୍ଚି ହଉନି ତ ଅଲଗା କଥା। ସେଠି ସାଙ୍ଗେ ସେ ପ୍ରଶ୍ନ କରିଛି, ଆମକୁ ତ କୃଷ୍ଣଙ୍କୁ ଭଲ ପାଇବାର ଅଛି, ଆମର ସ୍ୱାମୀଙ୍କ ପ୍ରତି କାହିଁକି ଏତେ ଆଟାଚମେଣ୍ଟ ଆସେ, ସେ ଶୁଣି ଦେଉଛନ୍ତି ଥିଓରିଟିକାଲ ଗୋଟେ କଥାଟା, କୃଷ୍ଣଙ୍କୁ ଆମେ ଭଲ ପାଇବାର ଅଛି, କୃଷ୍ଣ କିଏ ଭଲ ପାଇପାରିବ, ଯାହାର କାହାର କାମନା ନାହିଁ, ବାସନା ନାହିଁ, କ୍ରୋଧ ନାହିଁ, ସଂସାରରେ କାହାକୁ ସେ ଭଲ ପାଉନି, ସେ କୃଷ୍ଣ ଭଲ ପାଇପାରିବ। ସେଠି ଭଗବାନ ଛୋଟ ପିଲାଟା ନା ତାକୁ କହିଦେଲେ ସେ ବୁଝିବନି, ଭଗବାନ ମୋତେ ବୁଝିଦେଲେ, ଫଟକିନି ତାକୁ କହିଲି, ମାନେ ଆଚ୍ଛା ମୋତେ କୁହ ଦ୍ରୌପଦୀ ଦେଖିଛନ୍ତି କି ନାହିଁ, ଦ୍ରୌପଦୀ ସବୁଠୁ କାହାକୁ ବେଶୀ ଭଲ ପାଉଥିଲେ, ସବୁଠୁ ବେଶୀ ଭଲ ପାଉଥିଲେ କୃଷ୍ଣଙ୍କୁ, କାରଣ ସେ ଦେଖିଛନ୍ତି ଜଗତରେ ପାଞ୍ଚ ପତି ଥାଉଁ ଥାଉଁ ତାଙ୍କର ଅବସ୍ଥା କ'ଣ ହେଇଗଲା, ଆଉ କୃଷ୍ଣ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ବସ୍ତ୍ର ହରଣ ବେଳେ, ସେ କାହିଁକି ସେଇଦିନ କୃଷ୍ଣ ଛାଡ଼ିଦେଲେନି ତାଙ୍କ ସ୍ୱାମୀମାନଙ୍କୁ, ମୋର କ'ଣ ଦରକାର ଅଛି, ମୁଁ ଏ ପତି ଗୁଡ଼ାକ ପାଖରେ ରହିବି, ମାନେ ବହୁତ ବସ୍ତ୍ର ହରଣ ରଖିପାରିଲେନି, କାହା ପଛରେ ଥିଲେ ମୋତେ କୁହ, ସେ ଦେଖିଛନ୍ତି ଏମାନେ କିଛି ହେଲ୍ପ କରିପାରିଲେନି, କୃଷ୍ଣଙ୍କୁ ସେ ଭଲ ପାଉଥିଲେ, ତାଙ୍କ ନା କୃଷ୍ଣ, ସେ ପାଣ୍ଡବମାନଙ୍କ ସୁଖ ଦୁଃଖରେ ରହିଥିଲେ, କାହିଁକି ରହିଥିଲେ, ସେ କଣ ଭକ୍ତି ଜାଣିନଥିଲେ? ତ୍ୟାଗ କରିବାଟାକୁ କେତେବେଳେ ଆମର ପ୍ରଶଂସା କରାଯାଏନି କି ଭୋଗ କରିବାକୁ ପ୍ରଶଂସା କରାଯାଏ? ତୁମ ସ୍ଥିତିରେ ରହିକି, ଯେଉଁ ସ୍ଥିତିରେ ତୁମେ ରହିଛ ସେଇ ସ୍ଥିତିରେ ରହିକି କେମିତି ବଢ଼ିବା ପାଇଁ ଚେଷ୍ଟା କର। ତ୍ୟାଗ କରିଦେଲେ ଆମର ସମସ୍ୟା ଦୂର ହେବନି, ଭୋଗ କରିଦେଲେ ବି ସମସ୍ୟା ଦୂର ହେବନି। ସମସ୍ୟା ଆମର ରହୁଛି ମନଟା କୃଷ୍ଣଙ୍କ ପାଖରେ ରହିବା ଦରକାର, ସେଇଠି ଯେତେବେଳେ ରହିଯିବ ସବୁବେଳେ ତାର ଯେଉଁ ସ୍ଥିତିରେ ଯିଏ ରହିଛି। ସେଥିପାଇଁ ମହାପ୍ରଭୁ ଶିଖିଲେ ନା, ଗୃହେ ଥାକ ବନେ ଥାକ ସଦା ହରି ବୋଲି ଡାକ, ସୁଖେ ଦୁଃଖେ ଭୁଲ ନାଗୁ ବଦନେ ହରି ନାମ କର। ସୁଖ ଦୁଃଖ ଯେକୌଣସି ଅବସ୍ଥାରେ ଆସୁଛି ସେ ଅବସ୍ଥାରେ, ଜଣେ ଯେ ଘର ତ୍ୟାଗ କରିଦେଲେ ମଠ ମନ୍ଦିର ରହିଲେ ତାର ସୁଖ ଦୁଃଖ ଆସିବନି, ସେଇଟା ନୁହେଁ, ସମାନ ପ୍ରତିକ୍ରିୟା ଆସିବ। ଜଣେ ସ୍ୱାମୀ ସ୍ତ୍ରୀ ଭିତରେ ଯେମିତି କଳା ହେଉଛି, ମଠ ଭିତରେ ତୁମେ ରହିଲେ ତୁମେ ଦୁଇଜଣ ଭକ୍ତ ହେଉଛ ସେତିକି କଳା ହେଇଗଲା ସରିଲା, ସେଇଟା ସେମ୍ ହାଉସ ଭଳି ଫିଲିଙ୍ଗ ଆସିବ, ଏ ନା ମୁଁ ଏଠି ରହିପାରିବେନି, ଚଳିପାରିବେନି, ପୁଣି ଆଉ କୁଆଡ଼େ ଯିବ, ସେଠି ପୁଣି ସେମିତି ହବ। ଜୀବନ ସମାନ, ସମସ୍ୟା ରହୁଛି ମନଟା କୃଷ୍ଣ ପାଖରେ ରହିବା ଦରକାର। ସେଥିପାଇଁ ଆମେ କୃଷ୍ଣ ଗୁରୁ ବୈଷ୍ଣବଙ୍କୁ ସେବା କରି କେମିତି ମୋର ମନ କୃଷ୍ଣ ପାଖରେ ରହୁ, କୃଷ୍ଣ ମୋତେ ମୋ ବୁଦ୍ଧିକୁ ଆପଣ ପରିଚାଳିତ କରନ୍ତୁ, ଆପଣ ମୋ ମନ। ଆଉ ଗୁରୁଦେବ ସେଇ ଆଜି ସେ କୋର୍ସଟା ମୁଁ ବାହାର କରିକି ସେଇଟା ଓଡ଼ିଆରେ ସେଇଟା ଛାଡ଼ିଥିଲି, ଗୁରୁଦେବ ସେ କଥା କହୁଛନ୍ତି ଯେ କୃଷ୍ଣ ତତ୍ତ୍ୱ ବିଚାର ଆମେ ନ ଜାଣିବା, ତତ୍ତ୍ୱ ଆଚାର୍ଯ୍ୟଙ୍କ କତିରୁ ତତ୍ତ୍ୱ ନ ଶ୍ରବଣ କରିବା, ମନ କୃଷ୍ଣ ପାଖରେ ରହିବନି। କୃଷ୍ଣ ପାଖରେ ଗୋଟେ ମନ ରହିବା ଦରକାର ଅଛି ନା, ଆମେ ଯେ ବଡ଼ଲର ରହିବା, ପ୍ରଭୁପାଦ ଏତେ ବଡ଼ ସଂସ୍ଥା ଆମକୁ ତିଆରି କରିକି ଦେଇଦେଇଛନ୍ତି, ଏତେ ବଡ଼ ତାଙ୍କର ବେଶ ଆଉ ଏତେ ବଡ଼ କୃପା, ଯିଏ ଯେଉଁଠି ଈଶ୍ୱର ନାହାଙ୍କୁ ତ କିଛି ମିଳିଯାଉଛି, ଖାଇ ପିଇକି ବଞ୍ଚିଯାଉଛନ୍ତି, ଆରାମସେ ରହୁଛନ୍ତି, ସବୁ ଗାଡ଼ି ଘୋଡ଼ା ସବୁ କିଛି ମିଳିଯାଉଛି, ଅସମ୍ଭବ କାର୍ଯ୍ୟ ଏଗୁଡ଼ା ତାଙ୍କର, ଏତେ ବଡ଼ ଭଜନ ଆଉ ଏତେ ବଡ଼ ଆଶୀର୍ବାଦ, କିନ୍ତୁ ସେ କାହିଁକି ଏଗୁଡ଼ା କ'ଣ ଆମକୁ କ'ଣ ଭଲ ରଖିଲେ ବଞ୍ଚିକି ସଂସାରରେ ଘରଦ୍ୱାର ଛାଡ଼ିଦେଇକି ଆମେ ବଞ୍ଚେଇକି ଆମେ ରଖ, ନାଇଁ ସେ କରିଛନ୍ତି ଲୋକମାନେ ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହ୍ୟାଣ୍ଡ, ଯେଉଁମାନେ ଆସୁଛନ୍ତି ସେମାନେ ଭଗବାନ ପାଖକୁ ଯାଆନ୍ତି, ଭଗବାନ ପାଖକୁ ଯିବା ଆମର ଲକ୍ଷ୍ୟ, ସେଇଟା କ'ଣ ଫୋକସ୍ ଦେବାକୁ ପଡ଼େ, କିନ୍ତୁ ମୁଁ ଭଗବାନଙ୍କୁ ଭଲ ଭାବରେ ପ୍ରାର୍ଥନା କରିପାରିବି। ଏଇ ଭଗବାନଙ୍କ ପ୍ରାର୍ଥନା ଯେଉଁ ଜପ ଆମେ କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏ ନାମ ଜପ ଯଦି ଠିକ୍ ଆମର ରହିଲା, ଆଉ ଭଗବାନଙ୍କର ସେବା ଗୁରୁ ବୈଷ୍ଣବଙ୍କର ସଙ୍ଗ ସବୁବେଳେ ଆମେ କଲେ, ଜଗତରେ ସୁଖ ଦୁଃଖ ଭିତରେ ବହୁତ ଅଭିଜ୍ଞତା ଆସିବ, ଶରଣାଗତି ବଢ଼ିବ, ତାପରେ ଜଣେ ଗୋଟେ ଯିବ ଭଗବାନଙ୍କୁ ପ୍ରାର୍ଥନା କରିବେ, ପ୍ରଭୁ ମୋତେ ଆପଣ ନେଇଯାଆନ୍ତୁ ମୁଁ ଆପଣଙ୍କର ସେବାର, ସେ କେବଳ ମୁଁ ଗଲେ ସେଠି ସେବା କରିବି ତା ନୁହେଁ, ମୁଁ ସେଠି ଗଲେ ଯାହା କରିବି ଏଠି ଭୋଗ କରିବି, ସେମିତି ବୁଦ୍ଧି ଆସିବ, ଭଗବାନ ଯାହାକୁ ସାହାଯ୍ୟ କରିଦେବେ ତାର ଏଇଠୁ ତାକୁ ଅଭିଜ୍ଞତା ଦେଇକି ନେବେ, ସବୁ ସେ ପ୍ରାର୍ଥନା କରିବାକୁ ପଡ଼େ, ବହୁତ ପ୍ରାର୍ଥନା କରିବାକୁ ପଡ଼େ, ପ୍ରଭୁ ମୋତେ ଆପଣଙ୍କ ସେବାରେ, ଏ ମହାମନ୍ତ୍ର ଅର୍ଥ ସେୟା, ହେ ରାଧେ ହେ କୃଷ୍ଣ ମୋତେ ଆପଣଙ୍କ ସେବାରେ ଲଗାନ୍ତୁ, ମହାପ୍ରଭୁ ପ୍ରାର୍ଥନା କରିବାକୁ ପଡ଼ିବ ସବୁବେଳେ, କେବଳ ସେବାବେଳେ ରୁଚି ସବୁବେଳେ ରୁଚି ବଢ଼େଇବାକୁ ପଡ଼ିବ, ପ୍ରଭୁ ମୋର ସେବା ଗ୍ରହଣ କରୁଛନ୍ତି, କେଉଁ ଦିନ ତ ଗୋଟେ ଦିନ ଗ୍ରହଣ କରିଦେଲେ ମୋ ଜୀବନ କୃତାର୍ଥ ହେଇଯିବ, ହଜାର ଦିନ ଭଗବାନ ସାରା ରୋଷେଇ କରିବା, ଗୋଟେ ଦିନ ଯଦି ଭଗବାନ ତାଙ୍କୁ ଭଲ ଲାଗିଗଲା ସରିଲା, ଆମର ଆଉ କିଛି ଆବଶ୍ୟକ ନାହିଁ, ସେ ଆମକୁ ନେଇଯିବେ। ସେଥିପାଇଁ ବଡ଼ ଗୋଟେ ଆଶା, ଇଏ ଆଶାବାଦୀମାନଙ୍କର ଜୀବନ, ନିରାଶାବାଦୀମାନଙ୍କର ଜୀବନ ନୁହେଁ, ସେଥିପାଇଁ ଗୁରୁଦେବ କୁହନ୍ତି ସେଇଟାକୁ, ଏଠି ଅପ୍ଟିମିଜିମ୍ ନାହିଁ ସବୁବେଳେ, ପେସିମିଜିମ୍ ନାହିଁ ସବୁବେଳେ ଅପ୍ଟିମିଜିମ୍ ଅଛି, ଯେଉଁମାନେ ସବୁବେଳେ ଗୋଟେ ନିରାଶାର ରହୁଛନ୍ତି ସେମାନଙ୍କ ପାଇଁ ରାସ୍ତା ନୁହେଁ, ଏଠି ସବୁବେଳେ ଆଶା ରହିଛି, କେଉଁ ଦିନ ଭଗବାନ କୃପା କରିଦେବେ, କେଉଁ ଦିନ ନାମରେ ହଉ ସେବାରେ ହଉ ଜପରେ ହଉ, କେଉଁ ଦିନ ଭଗବାନ ଗୋଟେ ଦିନ ଖୁସି ହେଇଗଲେ କେତେ ଜନ୍ମର ଦୁଃଖ ପଳାଇବ, ସେ ଗୋଟିଏ ଦିନ ପାଇଁ ହିଁ କେତେ ଜନ୍ମ ଆମକୁ ବିତେଇବାକୁ ପଡ଼ିଛି, ନିରାଶ ହେବାର କ'ଣ ଅଛି? ତେଣୁ କାଲିକି ଆମେ ଶୁଣିବା ଦୁର୍ଯ୍ୟୋଧନ କ'ଣ କ'ଣ କହୁଛନ୍ତି, ତାଙ୍କ 9 ଶ୍ଳୋକ ପରେ ସଞ୍ଜୟ ବୁଲିବେ, ଅର୍ଜୁନଙ୍କ ସ୍ଥିତି କହିକି ଆରମ୍ଭ କରିବେ, ଅର୍ଜୁନ କ'ଣ କଲେ ଏବଂ ଗୀତା ଆରମ୍ଭ ହେବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାସ, ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦ।